वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 65 अध्याय श्लोक 10 कचित् स्मरति वा बन्धुन् पितरं मातरं च सह कचित् स्मरति वा बन्धुन् पितरं मातरं च सह अप्यसौ मातरं द्रष्टुम् अप्यसौ मातरं द्रष्टुम् सकृदप्यागमिष्यति सकृदप्यागमिष्यति अपि वा स्मरति अस्माकम् अपि वा स्मरति अस्माकम् अनुसेवां महाभुजः अनुसेवां महाभुजा कचे स्मरति वा बन्धुन् पितरं मातरं च सह अप्यसौ मातरं द्रष्टुं सकृदप्यागमिष्यति अपि वा स्मरति अस्माकम् अनुसेवां महाभुज बन्धून् पितरं मातरं च सह सक्रोदप्यागमिष्यति अपि वा स्मरति अस्माकम् अनुसेवां महाभुजः अचे स्मरति वा बन्धून् पितरं मातरं च सह सकृदपि आगमिष्यति अपि वा स्मरति अस्माकम् अनुसेवां महाभुजा अपि स्मरति वा बन्धून् पितरं मातरं च सह अप्यसौ मातरं द्रष्टुं सकृदपि आगमिष्यति अपि वा स्मरति अस्माकम् अनुसेवां महाभुज काचित् स्मरति वा बन्धून् पितरं मातरं च सह अप्यसौ मातरं द्रष्टुं सकृदप्यागमिष्यति अपि वा स्मरति अस्माकम् अनुसेवां महाभुज श्लोकानुवाद से कौन ताकर परिवार सदस्य मानक स्मरण करती विशेषतः ताकर पिता और माता आपण कौन मन करती जे से केत बड़े हेले ताकर माता अंतत पक्ष थरे हेले दर्शन करने को आसवे हे महाबाहु श्रीकृष्ण कौन तांकर प्रति आंब मानक निरंतर सेवा कथा स्मरण करती भावार्थरे श्री विश्वनाथ चकुर ठाकुर मंतव्य प्रदान कर फूलमाल गुंथी निपुणदार सहित सुगंधी व्यवहार करी एवं फूलर पाखुड़ा द्वारा चंद्रा तप सज्जा और पंखा प्रस्तुत करी ଗୋପୀଗଣ ଶ୍ରୀକୃଷ୍ଣଙ୍କ ସେବା କରୁଥିଲେ। ପ୍ରେମରେ ସମସ୍ତ ସରଳ ଆଚରଣ ଦ୍ୱାରା ଗୋପୀଗଣ ପରମେଶ୍ୱର ଭଗବାନ ପ୍ରତି ସର୍ବୋତ୍ତମ ସେବା ନିବେଦନ କରିଥିଲେ। ହରିକୃଷ୍ଣ ଅବସ୍ଥିତ ଭକ୍ତ ଜନ୍ମବୃନ୍ଦ ମାତୃବୃନ୍ଦ, ତେଣୁ ଆପଣମାନଙ୍କୁ ଆମର ଏଇ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଯେଉଁ ଭଗବାନଙ୍କର ଏ ଦ୍ୱାରକା ଲୀଳାରେ ମଧ୍ୟ ସୁଖଦେବ ଗୋସ୍ୱାମୀ ବୃନ୍ଦାବନ ଲୀଳାକୁ ଉପସ୍ଥାପନ କରିଛନ୍ତି। ଯେତେବେଳେ ବର୍ଣ୍ଣନା କରାଯାଇଛି ରୂପ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ଉପରେ ଗୋଟେ ନାଟକ ରଚନା କରୁଥିଲେ, ନାଟକ ରଚନା କରୁଥିଲା ବେଳେ ସିଏ ବୃନ୍ଦାବନରୁ ପୁରୀ ଯାଉଥିଲେ, ପୁରୀ ଯାତ୍ରା କରୁଥିଲେ ମହାପ୍ରଭୁଙ୍କ ପାଖକୁ ଯିବା ପାଇଁ। ସେହି ସମୟରେ ଆମର ଓଡ଼ିଶାରେ ଯେଉଁ ରହିଛି ସତ୍ୟଭାମପୁର, ସେହି ସ୍ଥାନରେ ତାଙ୍କୁ ସ୍ୱପ୍ନ ଆଦେଶ ହେଲା। ଇଏ ସତ୍ୟଭାମା ତାଙ୍କୁ ସ୍ୱପ୍ନ ଆଦେଶ ଦେଲେ, କହିଲେ ତୁମେ ଅଲଗା ରଚନା କର, ଏଇ ଯେଉଁ ନାଟକ ରଚନା କରୁଛ ଅଲଗା ଅଲଗା କରି ରଚନା କର। ସେ ପ୍ରଥମେ ଚିନ୍ତା କରିଥିଲେ ଗୋଟିଏ ନାଟକ ରଚନା କରିବା ପାଇଁ ଭଗବାନଙ୍କ ଲୀଳାକୁ, କିନ୍ତୁ ସେ ଯେଉଁ ସ୍ୱପ୍ନ ଆଦେଶ ଦେଲା ହେଲା। ତାପରେ ସେ ଯେତେବେଳେ ପୁରୀକି ଗଲେ ମଧ୍ୟ ସେତେବେଳେ ମହାପ୍ରଭୁ ମଧ୍ୟ ସେ କଥା କହିଲେ। ତେଣୁ ଏ ନାଟକକୁ ଦୁଇ ଭାଗରେ ସେ ବିଭକ୍ତ କରିଛନ୍ତି, ଗୋଟେ ହେଉଛି ଲଳିତ ମହାଧବ, ଗୋଟେ ହେଉଛି ବିଦଗ୍ଧ ମହାଧବ। ଲଳିତ ମହାଧବ, ବିଦଗ୍ଧ ମହାଧବ, ଆ ଉପରେ ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆମେ କିଛିଦିନ ଚୈତନ୍ୟ ଚରିତ୍ରାମୃତ କହୁଥିଲେ, ସେଇ ଲଳିତ ମହାଧବ ବିଦଗ୍ଧ ମହାଧବର ଉପକ୍ରମଣିକାରେ ଆମେ ରହିଗଲେ, ସେତିକି ଯାଇପାରିଲେ ନାହିଁ। ତେଣୁ ଏଭଳି ଭାବରେ ରୂପ ଗୋସ୍ୱାମୀଙ୍କର କାବ୍ୟ ରଚନା ରହିଛି, ଅତି ଉନ୍ନତ ସବୁ ରହିଛି, ଯାହାକୁ ଅନ୍ୟମାନେ ପ୍ରଶଂସା କରୁଥିଲେ କିଭଳି ଭାବରେ ସେ ଉପକ୍ରମଣିକା ରଚନା କରିଛନ୍ତି, ଏଇଭଳି ଭାବରେ ସବୁ ରହିଛି। ଆଉ ତେଣୁ ଆମେ ଆଜି ଶୁଣୁଛେ କିଛି ଦିନ ହେଲାଣି ଏଇ ବୃନ୍ଦାବନ ଲୀଳା। ତେଣୁ ଭଗବାନ ଯେଉଁ ଆସିଲେ କେଉଁଠୁ ଦ୍ୱାରକାରୁ ବୃନ୍ଦାବନକୁ ଆସି ପହଞ୍ଚିଗଲେ ରଥରେ, ଏଇଟାକୁ 1-8 ଏଇ 8 ଶ୍ଳୋକରେ ଆମେ କେମିତି ବୃନ୍ଦାବନ ଗୋପମାନେ ଆଉ ସମବୟସ୍କମାନେ ଏମାନେ ସବୁ ଭଗବାନ ସହିତ ମିଳିତ ହୋଇଥିଲେ, କେମିତି କଥାବାର୍ତ୍ତା ହୋଇଥିଲେ, ଏସବୁ କଥା ଆମେ ଆଲୋଚନା କରିଥିଲେ ଏବଂ ଶ୍ରବଣ କରିଥିଲେ। ବର୍ତ୍ତମାନ 9 ଶ୍ଳୋକରୁ ଗତକାଲିଠୁ ଆମେ ଆରମ୍ଭ କରିଛେ ଗୋପୀମାନଙ୍କର କଥା। ଗୋପୀମାନେ ଆମେ ଗତକାଲି ଆଲୋଚନା କରୁଥିଲୁ କିଭଳି ଭାବରେ ଗୋପୀମାନେ ହସିକରି କହୁଛନ୍ତି, ଗୋପୀଙ୍କର ଯେଉଁ ହସିବା ଯେ କେତେ ଉନ୍ନତ ସ୍ତରର, ସେଇଟା ଆମେ ଗତକାଲି ଆଲୋଚନା କରୁଥିଲେ। ଏ ଉନ୍ମାଦ ସ୍ତରର କଥା, ଏ ମହାଭାବ ସ୍ତରର କଥା, ଯେଉଁମାନେ ଏ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି, ବହୁତ ନିମ୍ନ ସ୍ତରରେ ଅଛନ୍ତି, ସେମାନେ କ'ଣ ଜାଣିପାରିବେ ସେ ବିଷୟରେ, ସେମାନେ କ'ଣ ଜାଣିବେ? ତେଣୁ ଇଏ ହେଉଛି ମହାଭାବ ସ୍ତରର କଥା। ସେଇଥିପାଇଁ ସେମାନେ କ'ଣ ଉନ୍ମାଦଗ୍ରସ୍ତ ଅବସ୍ଥାରେ ଏସବୁ ହସୁଥିଲେ, ଗତକାଲି ଆମେ ଆଲୋଚନା କରିଥିଲେ ଏ ଶ୍ଳୋକଟି। ତେଣୁ ଆଜି ଏ 10 ଶ୍ଳୋକଟି ପାଠ କରିବା। ତେଣୁ ଏଠି କହୁଛନ୍ତି, କଚିତ୍ ସ୍ମୃତି ବା ବନ୍ଧୁନ୍ ପିତରଂ ମାତରଂ ଚ ସହ, ସହ କହିଲେ କୃଷ୍ଣ, କଚିତ୍ ସ୍ମୃତି ଆମକୁ ସେ ସ୍ମରଣ କରୁଛନ୍ତି କି, କଚିତ୍ ସ୍ମୃତି ବା ଆ ପୂର୍ବ ଶ୍ଳୋକରେ କହିଲେ ନା ଯେ କଚିତ୍ ଆସ୍ତେ ସୁଖଂ କୃଷ୍ଣ ପୁର ସ୍ତ୍ରୀ ଜନବଲ୍ଲଭା, ସେ ଆନନ୍ଦରେ ଅଛନ୍ତି କଚିତ୍, ଏଇ କଥାଟି ଆମେ ଗତକାଲି ଆଲୋଚନା କରିଥିଲେ। ଆଜିର ଆଲୋଚ୍ୟ ବିଷୟ ହେଉଛି ଯେ ବର୍ତ୍ତମାନ ଗୋପୀମାନେ କହୁଛନ୍ତି କଚିତ୍ ସ୍ମରତି ବା ବନ୍ଧୁନ୍, ବନ୍ଧୁନ୍ ବହୁ ବଚନରେ କୁହାଯାଇଛି ବନ୍ଧୁନ୍, ପ୍ରକୃତରେ ଆମର ବନ୍ଧୁ କିଏ? ଆମେ ଭାବୁଛେ ଇଏ ଲୋକ ମୋର ବନ୍ଧୁ, ସିଏ ଲୋକ ମୋର ବନ୍ଧୁ, ଏମାନେ ମୋର ବନ୍ଧୁ ବାନ୍ଧବ, ଏଭଳି ଭାବରେ ଚିନ୍ତା କରୁଛେ, କିନ୍ତୁ ପ୍ରକୃତ ବନ୍ଧୁଙ୍କୁ ଆମେ ଜାଣିପାରୁନାହିଁ। ପ୍ରକୃତ ବନ୍ଧୁ ଆମେ ଯେମିତି ତାଙ୍କୁ ଭାବୁଛେ ବନ୍ଧୁ ବୋଲି, ସିଏ ମଧ୍ୟ ଆମକୁ ଭାବୁଛନ୍ତି ବନ୍ଧୁ। ଆମେ ହେଉଛୁ ବହୁ ବଚନରେ ବନ୍ଧୁନ୍ ଶବ୍ଦ ବ୍ୟବହାର କରାଯାଇଛି, ସିଏ ହେଉଛନ୍ତି ଏକ ବଚନରେ ବନ୍ଧୁ, ଏକ ବଚନରେ ମହାପ୍ରଭୁ ସେଇଟା କହିଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ, କତ ନିଦ୍ରା ଯାଓ ମାୟା ପିସାଚିର କୋଲେ, ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ। ତେଣୁ ମହାପ୍ରଭୁ କହୁଛନ୍ତି ତୁମେ କେତେ ନିଦ୍ରା ଯାଉଛ ମାୟା ପିଶାଚର କୋଳରେ ରହିକରି କେତେ ନିଦ୍ରା ଯାଉଛ? ତୁମର ରୋଗ କହୁଛ, ଯେଉଁ ଭବ ରୋଗ ରହିଛି, ଭବ ରୋଗ ଦୂର କରିବା ପାଇଁ ମୁଁ ଆଣିକରି ଆସିଛି ଔଷଧ। ବନ୍ଧୁ ସିଏ ଆସିଛନ୍ତି ଆଣିକରି ଆସିଲେ ଔଷଧ। ଏନେଛି ଔଷଧି ମାୟା ନାସିବାର ଲାଗି ହରିନାମ ମହାମନ୍ତ୍ର ଲଉ ତୁମେ ମାଗି। ଇଏ ହେଉଛି ମନ୍ତ୍ର, ଇଏ ହେଉଛି ଔଷଧ, ହରିନାମ ମନ୍ତ୍ର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ମହାପ୍ରଭୁ କହୁଛନ୍ତି, ଆମ ବିନା ବନ୍ଧୁ ଆହାର କିଏ ଅଛି ତୁମାର? ଆମଠାରୁ ଆଉ କିଏ ଅଧିକ ବନ୍ଧୁ ତୁମର ଅଛନ୍ତି? ପ୍ରକୃତରେ ଭଗବାନ ହେଉଛନ୍ତି ଆମର ବନ୍ଧୁ। ଆମେ ଯେ ଭଗବାନଙ୍କୁ ବନ୍ଧୁ ବୋଲି ଭାବୁଛେ ଏବଂ ଭଗବାନ ଆମକୁ ଶତ୍ରୁ ବୋଲି ଭାବୁଛନ୍ତି ତା ନୁହଁ। ଆମେ ଯେଭଳି ଭାବରେ ଭଗବାନଙ୍କୁ ବନ୍ଧୁ ବୋଲି ଭାବୁଛେ, ଭଗବାନ ମଧ୍ୟ ଆମକୁ ବନ୍ଧୁ ବୋଲି ଗ୍ରହଣ କରୁଛନ୍ତି। ପ୍ରକୃତରେ ଆମେ ତ ଜାଣିନାହିଁ ଭଗବାନ ଆମର ବନ୍ଧୁ ବୋଲି, କିନ୍ତୁ ଭଗବାନ ଜାଣନ୍ତି। ଏମାନେ ଆମର ନିଜ ଜନ, ଆମେ ସବୁ ତାଙ୍କର ଅଂଶ, ଅତ୍ୟନ୍ତ ପ୍ରିୟ ତାଙ୍କର, ଅତ୍ୟନ୍ତ ପ୍ରିୟ। କିନ୍ତୁ ଆମେ ଭାବୁଛେ ଭଗବାନ କିଏ, କିଏ ଜାଣିନା ଆମେ ଭଗବାନ କିଏ, ଏଇଭଳି ଭାବ। ତେଣୁ ଭଗବାନ ଆମର ଉଦ୍ଧାର ହେବାର ବ୍ୟବସ୍ଥା ସବୁ କରିଛନ୍ତି, ସବୁ ପ୍ରକାର ବ୍ୟବସ୍ଥା। କେଉଁ ଅନାଦି କାଳରୁ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ, ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ, କିନ୍ତୁ ଭଗବାନ ଆମକୁ ତ୍ୟାଗ କରିନାହାନ୍ତି, ଆମ ହୃଦୟ ଭିତରେ ସେ ରହିଛନ୍ତି। ଆମକୁ ଏ ଭବସାଗରରୁ ଉଦ୍ଧାର କରିବା ପାଇଁ ଭଗବାନ ଏଇଠି ରହିଛନ୍ତି। ଆମକୁ ଉଦ୍ଧାର କରିକି ହିଁ ସେ ଯାଇକରି ଆମକୁ ଆମ ହୃଦୟରୁ ଯିବେ, ନହେଲେ ଆମ ହୃଦୟରେ ରହିଥିବେ ସେହିଭଳି ଭାବରେ ଅନନ୍ତ କାଳ ଧରିକିରି ଆମେ ରହିଛେ ଆମେ ଏଇଠି ଭୌତିକ ଜଗତରେ। ତେଣୁ ଆମକୁ ଉଦ୍ଧାର କରିବା ପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, କିନ୍ତୁ ଆମେ ଭଗବାନଙ୍କୁ ବନ୍ଧୁ ବୋଲି ଗ୍ରହଣ କରୁନାହିଁ। ଆମେ ଯେଉଁ ତଥାକଥିତ ବନ୍ଧୁବାନ୍ଧବ ସବୁ ରହିଛି ସମାଜରେ, ସେମାନଙ୍କୁ ଆମେ ଭାବୁଛେ ବନ୍ଧୁ ବୋଲି, ପ୍ରକୃତ ବନ୍ଧୁ ହେଉଛନ୍ତି ଭଗବାନ। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ କହିଲେ, ଏଇଟାକୁ ଯେଉଁମାନେ ଜାଣନ୍ତି ସେମାନେ ଶାନ୍ତିପ୍ରାପ୍ତ ହେବେ। ଭକ୍ତାରଂ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନତାମାଂ ଶାନ୍ତି ମୁଚ୍ଛତି। ଭଗବାନ ଯେ କେବଳ ବନ୍ଧୁ ତା ନୁହଁ, ସେ ହେଉଛନ୍ତି ଭକ୍ତାରମ, ସେ ହେଉଛନ୍ତି ଉପଭୋଗକାରୀ, ଯଜ୍ଞ ତପସ୍ୟା ଏସବୁର ଉପଭୋଗକାରୀ ସିଏ, ଏବଂ ସର୍ବଲୋକ ମହେଶ୍ୱରମ ସମସ୍ତ ଲୋକର ସେ ହେଉଛନ୍ତି ମାଲିକ। ଆମେ ଭାବୁଛେ ଆମେ ମାଲିକ ବୋଲି, ଆମେ ଉପଭୋଗକାରୀ ବୋଲି ଭାବୁଛେ, ସେଥିପାଇଁ ଆମେ ଶାନ୍ତିପ୍ରାପ୍ତ ହୋଇପାରୁନାହିଁ। ସୃହୃଦଂ ସର୍ବଭୂତାନା ସମସ୍ତ ସର୍ବଭୂତ କହିଲେ ଖାଲି ମନୁଷ୍ୟ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଯେତେ ଅଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ସୃହୃଦ ବା ବନ୍ଧୁ। ସୃହୃଦଂ ସର୍ବଭୂତାନା ଜ୍ଞାନ ତାମାଂ ଶାନ୍ତି ମୃଚ୍ଛତି। ଏଇଟାକୁ ଜଣେ ଜାଣିବ, ଜାଣି ଜାଣିଯିବ, ତାହେଲେ ସେ ଶାନ୍ତିପ୍ରାପ୍ତ ହେବ। ଶାନ୍ତିପ୍ରାପ୍ତ ଉପାୟ ଭଗବତ ଗୀତାରେ ବିଭିନ୍ନ ସ୍ଥାନରେ ଭଗବାନ ଦେଇଛନ୍ତି, କେମିତି ଆମେ ଶାନ୍ତିରେ ରହିବା, କେମିତି ସୁଖରେ ରହିବା, ତା ପାଇଁ ସବୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଶାସ୍ତ୍ରରେ ସବୁ ବର୍ଣ୍ଣନା କରିଛନ୍ତି। କିନ୍ତୁ ଆମେ ଶାସ୍ତ୍ର ଦେଖୁନାହୁଁ, ଆମେ ସିନେମା ସବୁ ଦେଖୁଛୁ, ଶାସ୍ତ୍ର ଦେଖୁନାହୁଁ, ଟେଲିଭିଜନ ଦେଖୁଛୁ, ବିଭିନ୍ନ ପ୍ରକାର ସିରିଏଲ ଦେଖୁଛୁ, ଏସବୁ ଦେଖୁଛୁ। ଭଗବାନ କଥା ଶୁଣିବା ପାଇଁ କେଉଁଠି କାହାର ସମୟ ଅଛି? ଯାହା ହେଉ, ଭଗବାନ ହେଉଛନ୍ତି ପ୍ରକୃତରେ ବନ୍ଧୁ, ସିଏ ମଧ୍ୟ ଆମକୁ ସ୍ମରଣ କରୁଛନ୍ତି। ଏ ଭଲ ପାଇବାଟା ଏଇଟା ହେଉଛି ଦୁଇ ତରଫା, ଏକ ତରଫା ନୁହଁ। ଭଲ ପାଇବାଟା ଖାଲି ଆମେ ଜଣକୁ ଭଲ ପାଉଛେ, ସିଏ ଆମକୁ ଭଲ ପାଉନାହାନ୍ତି ତା ନୁହଁ। ଭଲ ପାଇବାଟା ହେଉଛି ଦୁଇ ତରଫା, ଗୋଟେ ହେଉଛି ଅବଜେକ୍ଟ ଅଫ୍ ଲଭ୍, ଆଉ ଗୋଟେ ହେଉଛି ଆବୋର୍ଡ ଅଫ୍ ଲଭ୍। ଗୋଟେ ହେଉଛି ପ୍ରୀତିର ବିଷୟ, ଗୋଟେ ହେଉଛି ପ୍ରୀତିର ଆଶ୍ରୟ। ଏ ଦୁଇଟି କଥା ରହିଛି। ପ୍ରୀତିର ବିଷୟ ହେଉଛନ୍ତି ଭଗବାନ, ଆମେ ସବୁ ହେଉଛୁ ପ୍ରୀତିର ଆଶ୍ରୟ। ଆମେ ଭଗବାନଙ୍କୁ ପ୍ରେମ କରୁଛେ, ଭଗବାନ ମଧ୍ୟ ଆମେ ପ୍ରେମ କରୁଛନ୍ତି, ତା ତଫାତ୍ ହେଉଛି ଏତିକି, ଭଗବାନ ହେଉଛନ୍ତି ପ୍ରୀତିର ବିଷୟ, ଆମେ ହେଉଛୁ ପ୍ରୀତିର ଆଶ୍ରୟ। ତେଣୁ ମହାପ୍ରଭୁ ଯେଉଁ ଆସିଲେ, ମହାପ୍ରଭୁଙ୍କର ଭାବ ହେଉଛି ସେହିଭଳି ଭାବରେ, ଭଗବାନ ଯଦିଓ ସଚ୍ଚିଦାନନ୍ଦ ଘନ, ଯଦି ଆନନ୍ଦର ଆନନ୍ଦ ଘନ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ତଥାପି ସେ ଚିନ୍ତା କରୁଛନ୍ତି ଏ ଯେଉଁ ଆଶ୍ରୟ ଜାତୀୟ ଆନନ୍ଦ କିଭଳି ଭାବରେ, ବିଷୟ ଜାତୀୟ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଆଶ୍ରୟ ଜାତୀୟ ଆନନ୍ଦ କିଭଳି ଭାବରେ ସେଇଟା ସେ ଜାଣିପାରୁନାହାନ୍ତି। ରାଧାରାଣୀ, ରାଧାରାଣୀ ଭକ୍ତମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ, ଯଦିଓ ରାଧାରାଣୀ ସିଏ ସ୍ୱୟଂ ଭଗବାନ, ଭଗବାନ ଭଗବତୀ ଶକ୍ତି, ସେ ହେଉଛନ୍ତି ଭଗବତୀ। ଭଗବାନଙ୍କର ଶକ୍ତି ସିଏ ଭଗବାନ ଏବଂ ଶକ୍ତିମାନ ଏବଂ ଶକ୍ତି ଭିତରେ କୌଣସି ଭେଦ ନାହିଁ। କିନ୍ତୁ ତଥାପି ଇଏ ରାଧାରାଣୀ ହେଉଛନ୍ତି ପ୍ରୀତିର ଆଶ୍ରୟ, ତେଣୁ ବିଷୟ ଜାତୀୟ ପ୍ରେମ ଅପେକ୍ଷା ଆଶ୍ରୟ ଜାତୀୟ ପ୍ରେମ କୋଟି ଗୁଣ ଅଧିକା। ମହାପ୍ରଭୁଙ୍କର ଭଗବାନଙ୍କର ସେଥିପାଇଁ ଲୋଭ ଜାତ ହେଲା, ଏ ତିନୋଟି ଲୋଭ ଜାତ ହେଲା ଭଗବାନଙ୍କର, ଯେଉଁଥିପାଇଁ କି ମହାପ୍ରଭୁ ରୂପରେ ଆସିଲେ ସିଏ ଚୈତନ୍ୟ ଚରିତାମୃତ ସେଇଟା କୁହାଯାଇଛି ଯେ ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଧ୍ୟୋ ହେନାଦ୍ଭୁତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟ ଚାଷଂ ମଧୁନୁଭବତ କିଦୃଶଂ ବେତି ଲୋଭାତ ତଦ୍ଭାବାଢ଼ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ। ଏ ତିନୋଟି ଲୋଭ ଯଦି ମହାପ୍ରଭୁ ଆସିଲେ, ମହାପ୍ରଭୁଙ୍କ ଅନ୍ତରଙ୍ଗ ଆସିବାର ତାଙ୍କ ନିଜର କାରଣ ହେଉଛି ଏଇଟା, ଆସିବାର ଦୁଇଟି କାରଣ ରହିଛି, ଗୋଟେ ବହିରଙ୍ଗା ଗୋଟେ ହେଉଛି ଅନ୍ତରଙ୍ଗା। ଅନ୍ତରଙ୍ଗା କାରଣ ହେଉଛି ଏଇଟା, ସେ ଚାହୁଁଛନ୍ତି ଶ୍ରୀ ରାଧାଙ୍କର ପ୍ରଣୟ ମହିମାଟା କିଭଳି ଭାବରେ, ପ୍ରେମଟା ଶ୍ରୀ ରାଧାଙ୍କର ପ୍ରେମଟା କିଭଳି ଭାବରେ, ରାଧା ପ୍ରଣୟ ମହିମା କେତେ ସମୟ ନେବେ ସ୍ୱାଦ ଏନାଦ୍ଭୁତ ମଧୁରିମା କେତେ ସମୟ ଆମ ଦିଅ, ଏଇ ପ୍ରେମର ସ୍ୱାଦଟା କିଭଳି ଭଗବାନ ଜାଣିପାରୁନାହାନ୍ତି। ଏବଂ ସେହିଭଳି ଭାବରେ ସୌଖ୍ୟ ଚାଷଙ୍ଗ ମଦନ ଭବତ କିଦୃଶଙ୍ଗ ବ୍ୟତୀତ ଭାତ, ଏଇ ପ୍ରେମ ଯେଉଁ ସୁଖ ରହିଛି, ପ୍ରେମ ସୁଖଟା କିଭଳି ଭାବରେ, ପ୍ରେମର ଆନନ୍ଦଟା କିଭଳି ଭାବରେ, ଏଇଟା ମହାପ୍ରଭୁ ଜାଣିପାରୁନାହାନ୍ତି। ତେଣୁ କୃଷ୍ଣ ଜାଣିପାରୁନାହାନ୍ତି, ତେଣୁ ସେ ମହାପ୍ରଭୁ ରୂପରେ ଆସିଲେ। ତିନ ମାଂଛା ଅଭିଳାଷୀ ସଚି ଗର୍ଭ ପରକାଶୀ ସଙ୍ଗଲୟା ପାରିଷଦ ଗାଣ, ତାଙ୍କ ପାର୍ଷଦମାନଙ୍କ ସହିତ ଭଗବାନ କୃଷ୍ଣ ଆସିଲେ। ବନ୍ଧୁ, ଆମକୁ ଏ ଭୌତିକ ଜଗତରୁ ଉଦ୍ଧାର କରିବା ପାଇଁ ଇଏ ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ। ଏହିଭଳି ମହାପ୍ରଭୁ ଭଗବାନ କୃଷ୍ଣ ଆସିକରି ଏଇ ପ୍ରେମକୁ କେବଳ ଆସ୍ୱାଦନ କରି ରହିଗଲେ ତା ନୁହଁ, ଏ ପ୍ରେମକୁ ବାଣ୍ଟିଲେ ସମସ୍ତଙ୍କୁ, କୌଣସି ବାଛ ବିଚାର କଲେ ନାହିଁ। ସେଠି କୁହାଯାଇଛି ଉତ୍ତମ ଅଧମ କିଛି ନା ବାଛିଲ ଯାଚିଏ ଦିଲେକ କୋଳ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିବେ ବୋଲ। ଏ ହେଉଛି କୌଣସି ବାଛ ବିଚାର କଲେ ନାହିଁ, ଏ ଯୋଗ୍ୟ ଏ ଅଯୋଗ୍ୟ ଏସବୁ କିଛି ବାଛ ବିଚାର କଲେ ନାହିଁ, ସମସ୍ତଙ୍କୁ ବାଣ୍ଟିଲେ, ଏ ପ୍ରେମକୁ ବାଣ୍ଟିଲେ, କୃଷ୍ଣ ପ୍ରେମକୁ ବାଣ୍ଟିଲେ। ଯାହା ଆଜି ପର୍ଯ୍ୟନ୍ତ ହେଇନଥିଲା, କେହି ବାଣ୍ଟିନଥିଲେ ସେଇଟାକୁ, ସେଇଟାକୁ ସେ କଲେ। ଅନର୍ପିତ ଚରିଂ ଚେରାନ୍ କରୁଣୟା ଅବତୀର୍ଣ୍ଣ କଳୁ ସମର୍ପିତ ଉନ୍ନତ ଉଜ୍ଜଳର ସାଙ୍ଗ ସୌଭକ୍ତି ଶ୍ରିୟମ ହରି ପୁରଟ ସୁନ୍ଦର ଦ୍ୱିତୀୟ କଦମ୍ବ ସନ୍ଦିପିତ ସଦା ହୃଦୟ କନ୍ଦରେ ସ୍ମୃତୁଭ ସଚିନନ୍ଦନ। ଇଏ ହେଉଛି ଆଶୀର୍ବାଦ ଦେଇଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତର ପାଠକମାନଙ୍କୁ ଆଶୀର୍ବାଦ ଦେଇଛନ୍ତି। ମଙ୍ଗଳାଚରଣ ହେଉଛି ତିନି ପ୍ରକାର, ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ, ଗୋଟେ ହେଉଛି ଆଶୀର୍ବାଦ, ଗୋଟେ ହେଉଛି ନମସ୍କାର। ଏ ତିନୋଟି କଥା ରହିଛି। ଯେଉଁମାନେ ଏଇସବୁ ଭାଗବତ ଶ୍ରବଣ କରିବେ, ଯେଉଁମାନେ ଚୈତନ୍ୟ ଚରିତାମୃତ ଶ୍ରବଣ କରିବେ ବା ଭଗବତ ଗୀତା ଶ୍ରବଣ କରିବେ, ତାଙ୍କ ପାଇଁ ଆଶୀର୍ବାଦ ରହିଛି। ବିଶେଷ ଭାବରେ ଭାଗବତରେ ଆଶୀର୍ବାଦ ଦିଆଯାଇଛି, ଭଗବତ ଗୀତା ଚୈତନ୍ୟ ଚରିତାମୃତରେ ମଧ୍ୟ ଆଶୀର୍ବାଦ ଦିଆଯାଇଛି। ଇଏ ହେଉଛି ଆଶୀର୍ବାଦ, ସଦା ହୃଦୟ କନ୍ଦରେ ସ୍ଫୁରନ୍ତୁ, ଆପଣଙ୍କ ହୃଦୟ କନ୍ଦରେ ହୃଦୟ ଭିତରେ ସେହି ମହାପ୍ରଭୁ ସ୍ଫୁରିତ ହୁଅନ୍ତୁ। ସଦା ହୃଦୟ କନ୍ଦରେ ସ୍ଫୁରନ୍ତୁ ବା ସଚିନନ୍ଦନ, ଏ ଆଶୀର୍ବାଦ ବଡ଼ମାନଙ୍କର ଆଶୀର୍ବାଦ ରହିଛି ଆମମାନଙ୍କ ପାଇଁ। କିନ୍ତୁ ଆମେ ଯଦି ଶ୍ରବଣ ନ କରିବା, ଆମେ କୌଣସି ଆଶୀର୍ବାଦ ପ୍ରାପ୍ତ ହୋଇପାରିବା, ଆମେ ସେଥିରୁ ବଞ୍ଚିତ ହେବା। ତେଣୁ ଇଏ ହେଉଛନ୍ତି ଭଗବାନ, ହେଉଛି ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ, ତାଙ୍କ ଛଡ଼ା ଆଉ କିଏ ପ୍ରକୃତ ବନ୍ଧୁ ନାହାନ୍ତି। ଏ ଯେଉଁ ଭୌତିକ ଜଗତରେ ଆମର ତଥାକଥିତ ବନ୍ଧୁବାନ୍ଧବ ସବୁ ରହିଛନ୍ତି, ଏମାନେ ହେଉଛନ୍ତି କ'ଣ ନା ସ୍ୱାର୍ଥ। ଯଦି ସ୍ୱାର୍ଥରେ ଟିକିଏ ବ୍ୟାଘାତ ଘଟିଲା, ତାହେଲେ ସିଏ ଆଉ ପଚାରିବେ ନାହିଁ। ଭାଗବତ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଭଗବାନ ଏଇଟା କହୁଛନ୍ତି, ଯୁଧିଷ୍ଠିର ମହାରାଜ କହୁଛନ୍ତି, ଏଇଟା କହୁଛନ୍ତି, ଯସ୍ୟାହମନ ଗୃଣାମି ହରିଷେ ତଦ୍ଧନମ ସନେଇ ତତୋଧନଂ ତଜନ୍ତସ୍ୟ ସ୍ୱଜନା ଦୁଃଖ ଦୁଃଖିତମ୍। କହୁଛନ୍ତି ଯେ ସେ ଯେଉଁ କହୁଛନ୍ତି ଯସ୍ୟାହମ ଅନୁଗୃହାମି, ଭଗବାନଙ୍କର ଅନୁଗ୍ରହକୁ ଆମେ ବୁଝିପାରିବା ନାହିଁ, ଭଗବାନ କିଭଳି ଅନୁଗ୍ରହ କରନ୍ତି। ଭଗବାନ ପ୍ରକୃତ ଅନୁଗ୍ରହ କରନ୍ତି। ତେଣୁ ଭଗବାନ କହୁଛନ୍ତି ଯାହାକୁ ମୁଁ ଅନୁଗ୍ରହ କରେ ତାହାର ହରିଷ୍ୟତ ଧନ ସ ନେଇ ତାଙ୍କର ଧନକୁ ନେଇଯାଏ, ଧୀରେ 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 କରିକି ନେଇଯାଏ ତାଙ୍କର ଧନକୁ। ଏଇଟା ଶୁଣିଲେ କିଏ ଭଗବାନ ଭଜନ କରିବେ? ଭଗବାନ ଯାହାକୁ ଅନୁଗ୍ରହ କରିବେ ତାଙ୍କ ଧନକୁ ନେଇଯିବେ, ତାଙ୍କୁ କାହିଁକି ଇଏ କରିବା? ତାଙ୍କର ଅନୁଗ୍ରହ ଆମର ଦରକାର ନାହିଁ, ଏଭଳି ଭାବେ ଭାବିବେ। କିନ୍ତୁ ସେମାନେ ଜାଣନ୍ତି ନାହିଁ ପରମ ଶ୍ରେୟଟା କେଉଁଥିରେ ଅଛି। ଏଇଟା ପ୍ରକୃତ ଶ୍ରେୟ ସେ ପ୍ରଦାନ କରନ୍ତି ଭଗବାନ। ତତୁଧନ ତେଜନ୍ତ ଶ୍ରେୟ ସ୍ୱଜନା ଦୁଃଖ ଦୁଃଖିତମ। ତେଣୁ ଏହିଭଳି ଭାବରେ ଆମର ଯେତେବେଳେ ଧନ ଚାଲିଯାଏ, ଯେଉଁ ତଥାଗତ ବନ୍ଧୁବାନ୍ଧବ ସବୁ ରହିଛନ୍ତି ସ୍ୱାର୍ଥରେ, ସ୍ୱାର୍ଥରେ ବନ୍ଧୁବାନ୍ଧବ ଆମ ପାଖରେ ପଇସା ଅଛି ବୋଲି ସେମାନେ ଆମକୁ ପଚାରୁଛନ୍ତି। ଆମର ପାଖରେ ଯେତେବେଳେ ଆମେ ଧନ ଶୂନ୍ୟ ହୋଇଯିବା ସେତେବେଳେ ସେ ଆମକୁ ତ୍ୟାଗ କରିଦେବେ। ଜଣ ଯେତେବେଳେ ଜଣଙ୍କର ସବୁ ତ୍ୟାଗ ହୋଇଯାଏ ସେତେବେଳେ ସେ ଆଉ କେହି ଶରଣ ନାହାନ୍ତି, ତାଙ୍କର କାହା ଶରଣ ଯିବେ? ତେଣୁ ସେ ଭଗବାନଙ୍କ ଶରଣରେ ଯାଆନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ପ୍ରଭୁପାଦ ମହାରାମ ଜୀବନରେ ତାହା ହିଁ ହେଇଥିଲା। ଆଉ ସେ ସମୁକୁ ସବ ଉନ୍ନତ ଭକ୍ତମାନଙ୍କୁ ସେ ଏଇଭଳି ଭାବରେ କରନ୍ତି ନା, ଆମ ଭଳି ଅଧମ ଭକ୍ତଙ୍କୁ ସେ ସବୁ ଏଭଳି ଅନୁଗ୍ରହ କରନ୍ତି ନାହିଁ। ଆମକୁ ସେ ଧନ ଦିଅନ୍ତି, ଆମର ଧନ ହରଣ କରନ୍ତି ନାହିଁ, ଆମକୁ ସେ ଧନ ଦିଅନ୍ତି। ଆମର ଡରିବା ଦରକାର ନାହିଁ ଭଗବାନ ଭଜନ କରିବା ନାହିଁ ବୋଲି, ଡରିବା ଦରକାର ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଥିଲେ ରାଞ୍ଚିରେ, ଏଇ ଯେଉଁ ଝାନ୍ସିରେ, ସେହି ସମୟରେ ତାଙ୍କର ଯେଉଁ ରହିଛି ବିଜନେସ୍ ରହିଛି, ଫାର୍ମାସି ବିଜନେସ୍, ସିଏ ବିଜନେସ୍ ବହୁତ ଉନ୍ନତି କରୁଥିଲା। କିନ୍ତୁ ଏଭଳି ହେଲା ତାଙ୍କର ବିଜନେସ୍ ଇଏ ହୋଇଗଲା, ମାନେ ତା'ର ସବୁ ଲସ୍ ଆରମ୍ଭ ହୋଇଗଲା, କ୍ଷତି ଆରମ୍ଭ ହେବା ପାଇଁ ବସିଲା। ତେଣୁ ସେହି ସମୟରେ ଆପଣମାନେ ଯଦି ଦେଖି ପଢ଼ିବେ ପ୍ରଭୁପାଦଙ୍କର ଚରିତ୍ରକୁ, ତା ଦେହରେ ଲେଖା ହେଇଛି ସେଇଟା। ପ୍ରଭୁପାଦ ଏହି ଶ୍ଳୋକକୁ ସ୍ମରଣ କଲେ, ଭଗବାନ ଯାହାକୁ ଅନୁଗ୍ରହ କରନ୍ତି ତାଙ୍କର ଧନକୁ ନେଇଯାଆନ୍ତି, ସେ ନେଇ ଧୀରେ ଧୀରେ ନେଇଯାଆନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏଇଟା ଏକଥା ସ୍ମରଣ କରିକି ବହୁତ ଆନନ୍ଦିତ ହେଲେ। ତାଙ୍କ ବିଜନେସ୍ ଲସ୍ ହୋଇଗଲା, ସେଥିପାଇଁ ସେ ଦୁଃଖ କଲେ ନାହିଁ, ବହୁତ ଆନନ୍ଦିତ ହୋଇଗଲେ। ଏବଂ ସେ ଗୃହ ତ୍ୟାଗ କରିକି ଯାଇ ବୃନ୍ଦାବନରେ ଆସି ରହିଲେ, ବୃନ୍ଦାବନରେ ରହିଲେ। 69 ମସିହାରେ ସନ୍ନ୍ୟାସ ଗ୍ରହଣ କଲେ 1969 ମସିହାରେ, ଏବଂ ତାପରେ 65 ମସିହାରେ ସେ ଗଲେ ପାଶ୍ଚାତ୍ୟ ଜଗତକୁ। ପାଶ୍ଚାତ୍ୟ ଜଗତକୁ ଯାଇକରି କିଭଳି ଭାବରେ ଏଇ ହରିକୃଷ୍ଣ ମହାମନ୍ତ୍ରକୁ ପ୍ରଚାର କରିଛନ୍ତି, ଭଗବାନଙ୍କ କୃଷ୍ଣ ଗୌରବାଣୀ ପ୍ରଚାର କରିଛନ୍ତି, ଆଇ ସମଗ୍ର ପୃଥିବୀବାସୀମାନେ ଧନ୍ୟ ହୋଇଛନ୍ତି ପ୍ରଭୁପାଦଙ୍କର କୃପାରୁ। ଏସବୁ ଭଗବାନ ତାଙ୍କୁ କୃପା କଲେ, ସେ ଅନ୍ୟମାନଙ୍କୁ କୃପା କଲେ, ଏସବୁ କଥା ରହିଛି। ତେଣୁ ଭଗବାନ ହେଉଛନ୍ତି ପ୍ରକୃତରେ ଆମର ବନ୍ଧୁ, ଆମେ ସେଇଟା ଜାଣୁନାହିଁ, ଆମେ ଭାବୁଛୁ ଅନ୍ୟମାନେ ଆମର ବନ୍ଧୁ, କିନ୍ତୁ ପ୍ରକୃତ ବନ୍ଧୁ ହେଉଛନ୍ତି ଭଗବାନ। ତେଣୁ ଗୋପୀମାନେ ଏ କଥା କହୁଛନ୍ତି, କଚିତ୍ ସ୍ମରତି ବା ବନ୍ଧୁନ୍, ଏସବୁ ବା ଶବ୍ଦରେ ଅଲ୍ଟରନେଟିଭ୍ କହୁଛନ୍ତି। ଏବେ କ'ଣ କରୁଛନ୍ତି ସିଏ ସ୍ମରନ୍ତି କେବଳ କେବଳ କେତେବେଳେ ସେ ସ୍ମରଣ କରୁଛନ୍ତି ଆମକୁ, ବନ୍ଧୁମାନଙ୍କୁ ସ୍ମରଣ କରୁଛନ୍ତି, କହିବାର ଉଦ୍ଦେଶ୍ୟ ହେଉଛି ସେ ଆମକୁ ଭୁଲି ଯାଇଛନ୍ତି, ସେ ଆମକୁ ସ୍ମରଣ କରୁନାହାନ୍ତି। ଆମେ କିନ୍ତୁ ତାଙ୍କୁ ସ୍ମରଣ କରୁଛୁ ଦିନ ରାତି 24 ଘଣ୍ଟା, ଦିନ ରାତି 24 ଘଣ୍ଟା ସ୍ମରଣ କରୁଛୁ, କିନ୍ତୁ ସେ ସ୍ମରଣ କରୁନାହାନ୍ତି। ଇଏ ଉନ୍ମାଦଗ୍ରସ୍ତ ଅବସ୍ଥାରେ କହୁଛନ୍ତି ଏଇଟା। ଯେଉଁଭଳି ଭାବରେ ଭଗବାନ କହିଲେ ନା, ଆସିବ ଆସିବ କଥା ସବୁ ବହୁତ କଥା ରହିଛି ଆ ଭିତରେ। ତେଣୁ ଯାହା ବି ହେଉ, ଏଇ ଏଇ ଭାବନା ହେଉଛି, ଗୋପୀମାନଙ୍କର ଭାବ ହେଉଛି ଏଇଟା, ସେ ଆମକୁ ଭୁଲି ଯାଇଛନ୍ତି, ତେଣୁ ସେ ଆସୁନାହାନ୍ତି। ପ୍ରଥମେ ପଠାଇଲେ ଉଦ୍ଧବଙ୍କୁ ପଠାଇଲେ, ବର୍ତ୍ତମାନ ଆସିଛନ୍ତି ବଳରାମ ଆସିଛନ୍ତି, କିନ୍ତୁ ସିଏ ନିଜେ ଆସୁନାହାନ୍ତି। ମଥୁରାରେ ଥିଲାବେଳେ ତ ଆସିପାରୁନଥିଲେ, ଆଉ ଦ୍ୱାରକାରେ ଯାଇକି କ'ଣ ଆସିବେ? ଆହୁରି ଦୂରକୁ ପଳାଇଲେ ସିଏ, ମଥୁରା ମଥୁରା ପାଖ, ବୃନ୍ଦାବନ ମଥୁରା ଲାଗିଛି ଅଳ୍ପ ବାଟ, କିନ୍ତୁ ସେ ସେଠିକୁ ଆସିଲେନି, ପଠାଇଲେ ଉଦ୍ଧବଙ୍କୁ। ଆଉ ଦ୍ୱାରକା ଗଲା ପରେ କ'ଣ ସେ ଆସି, ଅବଶ୍ୟ ବଳରାମ ଆସିଲେ। ଭଗବାନଙ୍କ ଲୀଳାକୁ ବୁଝିବା ବହୁତ ଏତେ ସହଜ ନୁହଁ, ସହଜ ବସ୍ତୁ ନୁହଁ, ବହୁତ ଗଭୀର ତତ୍ତ୍ୱ ସବୁ ରହିଛି। ଭଗବାନ ପ୍ରକୃତରେ ବୃନ୍ଦାବନ ହିଁ ଅଛନ୍ତି, ଏ ନୁହଁ ଭଗବାନ ବୃନ୍ଦାବନ ନାହାନ୍ତି, ଭଗବାନ ବୃନ୍ଦାବନରେ ଅଛନ୍ତି। ଗୋପୀମାନେ ତାଙ୍କର କ'ଣ, ତାଙ୍କର ତାଙ୍କୁ ସବୁବେଳେ ଅନୁଭବ କରୁଛନ୍ତି, ତାଙ୍କର ଉପସ୍ଥିତି ଅନୁଭବ କରୁଛନ୍ତି, ଏ ମିଳନରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ସେଇଟା। କିନ୍ତୁ ଭଗବାନ ସବୁବେଳେ ବୃନ୍ଦାବନରେ ରହିଛନ୍ତି, କାହାର କେଉଁ ଭାବରେ ରହିଛନ୍ତି, ଭଗବାନ ତାଙ୍କ ସହିତ ସେଇଭଳି ଭାବରେ ଆଦାନ ବିନିମୟ କରୁଛନ୍ତି, ଭାବ ବିନିମୟ କରୁଛନ୍ତି। ତେଣୁ ଏଠି କହୁଛନ୍ତି, କଚିତ୍ ସ୍ମରତି ବା ବନ୍ଧୁନ୍ ପିତରଂ ମାତରଂ ଚ ସ। ପିତା ବହୁବଚନ କୁହାଯାଇଛି, ପିତରଙ୍ଗ ମାତରଙ୍ଗ ଅନେକ ଆମେ କହିଥିଲେ ନା, ଇଏ ଯେଉଁ ରହିଛି ଭଗବାନ ଯିଏ ବିସ୍ତାର କରିଥିଲେ, ଯେ ବିସ୍ତାର କରିକିରି ଅନେକ ଯେତିକି ସେତିକି ସଂଖ୍ୟକ ତାଙ୍କର ସାଙ୍ଗ ବାଳକ ଥିଲେ ସେତିକି ସଂଖ୍ୟକ ଗୃହରେ ସେ ପ୍ରବେଶ କରିଥିଲେ। ଏଭଳି ଭାବରେ ଭଗବାନ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁଭଳି ଭାବରେ ତାଙ୍କର ସାଙ୍ଗ ବାଳକମାନେ ଥିଲେ, ଯେଉଁ ନେଚର ତାଙ୍କର ଥିଲା, ତାଙ୍କର ଶରୀର ଯେଉଁଭଳି ଭାବରେ ଆକାର ଥିଲା, ଯେଉଁଭଳି ଭାବରେ ସେ ଚାଲୁଥିଲେ, ଯେଉଁଭଳି ଭାବରେ କଥା କହୁଥିଲେ, ଯେଉଁଭଳି ତାଙ୍କର ଟୋନ୍ ଥିଲା, ଏଇଭଳି ସବୁ ନିଜକୁ ଏଇଭଳି ଭାବରେ ବିସ୍ତାର କରିଥିଲେ। ଗୋଟିଏ ବର୍ଷ କାଳ ନିଜକୁ ବିସ୍ତାର କରିଥିଲେ, କେହି ଜାଣିପାରିନଥିଲେ ସେଇଟାକୁ। ଗୋଟିଏ ବର୍ଷ ପୁରିବାକୁ ଆଉ କିଛି ସମୟ ଅଛି, ସେହି ସମୟରେ ଏ ବଳରାମ ଜାଣିଲେ, ଏ ଭଗବାନ କୃପା କରିବାରୁ ତାଙ୍କୁ ଜାଣିଲେ, ସେ ନ ସେ ଜାଣିପାରିନଥାନ୍ତେ। ତେଣୁ ପିତରଙ୍ଗ ମାତରଙ୍ଗ ଚ ସ ମାତରଙ୍ଗ ଚ ଚ ଶବ୍ଦରେ ଅନ୍ୟମାନଙ୍କୁ ବନ୍ଧୁବାନ୍ଧବ ଖାଲି ପିତା ମାତା ଅନ୍ୟମାନେ ସବୁ ରହିଛନ୍ତି, ଭାଇ ବନ୍ଧୁ ସଖା ଇତ୍ୟାଦି ସବୁ ଯେହେତୁ ସବୁ ରହିଛନ୍ତି, ସମସ୍ତଙ୍କୁ ସ୍ମରଣ କରୁଛନ୍ତି କି ସହ କହିଲେ କୃଷ୍ଣ ସ ଅପ୍ୟସୁ ମାତରଙ୍ଗ ଦ୍ରଷ୍ଟୁ ସକୃତ ଅପ୍ୟାଗମିଷ୍ୟତି ଅପି ଅସୌ ବା ଅପି ଅସୌ ଅସୌ କହିଲେ ସେ ତାଙ୍କ ଦ୍ୱାରା ବା ସେ କୃଷ୍ଣ ଆସିବେ କି ମାତରଙ୍ଗ ଦ୍ରଷ୍ଟୁ ମାଙ୍କୁ ଦେଖିବା ପାଇଁ ଆସିବେ କି ସକୃତ ଅପି ଆଗମିଷ୍ୟତି ଗୋଟିଏ ଥର ବେଶୀ ନହେଲା ନାହିଁ ସକୃଦପି ଗୋଟିଏ ଥର ଆଗମିଷ୍ୟତି ଆସିବେ କି ସେ ମାଙ୍କୁ ଦେଖିବା ପାଇଁ ଅନ୍ୟମାନଙ୍କୁ ନହେଲା ନାହିଁ ମାଙ୍କୁ ଦେଖିବା ପାଇଁ ଆସିବେ କି ତାପରେ କହୁଛନ୍ତି ଅପି ବା ସ୍ମରତି ଅସ୍ମାକମ୍ ଗୋପୀମାନେ କହୁଛନ୍ତି ଆମକୁ ବା ସେ ସ୍ମରଣ କରୁଛନ୍ତି କି ଅପି ବା ସ୍ମରତି ଅସ୍ମାକମ୍ ଅନୁସେବାଙ୍ଗ ମହାଭୁଜ ଅନୁସେବାଙ୍ଗ ଆମେ ତାଙ୍କର କେତେ ସେବା କରିଥିଲୁ ମହାଭୁଜ ତାଙ୍କୁ କୃଷ୍ଣଙ୍କୁ ମହାଭୁଜ ବୋଲି ସମ୍ବୋଧନ କରୁଛନ୍ତି ମହାଭୁଜ ଆମେ କହୁଛେ ଭଗବାନଙ୍କୁ ମହାଭୁଜ ଭଗବାନଙ୍କୁ ମହାଭୁଜ କହୁଛେ ଆର ବହୁତ ତାତ୍ପର୍ଯ୍ୟ ରହିଛି ଆଚାର୍ଯ୍ୟମାନେ ସେଇଟା କହିଛନ୍ତି ତେଣୁ ଏଠି କହୁଛନ୍ତି ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଚାଲିଛି ତାଙ୍କର ଷୋହଳ ପନ୍ଦର ନମ୍ବର ଶ୍ଳୋକ ଯାଏ କହିବେ ଗୋପୀମାନେ କହିବେ ଏବଂ ଷୋହଳ ନମ୍ବର ଶ୍ଳୋକରେ ବଳରାମ ତାଙ୍କୁ କହିବେ ଯାହା ଭଗବାନ ତାଙ୍କ ପାଇଁ ଦେଇଥିଲେ ସନ୍ଦେଶ ସେ ସନ୍ଦେଶକୁ ସେ ପ୍ରଦାନ କରିବେ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଯଦ୍ୟପି ତସ୍ୟ ସୁଖେ ନୈବ କିଳ ଅସ୍ମାକଂ ସୁଖମ୍ ତଥାପି ତତ୍ ସ୍ମରଣଂ ଅବଶ୍ୟଂ ଅପେକ୍ଷମ୍ ଇତି ଆଶୟନ ଆହ ପୃଚ୍ଛନ୍ତି ତାଙ୍କର ସୁଖରେ ଆମର ସୁଖ ତାଙ୍କର ସୁଖରେ ଆମର ସୁଖ ତଥାପି ତତ୍ ସ୍ମରଣଂ ଅବଶ୍ୟଂ ଅପେକ୍ଷମ୍ ଇତି ଆଶୟନ ତଥାପି ସେ ଚାହୁଁଛନ୍ତି ଯେ ସିଏ ଆମକୁ ସ୍ମରଣ କରନ୍ତୁ ଆମେ ଯଦି ତାଙ୍କୁ ନିରବଚ୍ଛିନ୍ନ ଭାବରେ ସ୍ମରଣ କରୁଛୁ ସିଏ ମଧ୍ୟ ଆମକୁ ସ୍ମରଣ କରନ୍ତୁ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ବନ୍ଧୁନ୍ ସଖିନ୍ ବନ୍ଧୁନ୍ ବନ୍ଧୁ ବନ୍ଧୁ ବୋଇଲେ କିଏ କିଏ ନା ତାଙ୍କର ସଖା ସବୁ ରହିଛନ୍ତି କିଏ କିଏ ନା ସୀତା ମାଆଦି ଗୋପାଳ ଗୋପାନ ଶ୍ରୀଧାମ ଆଦି ବହୁତ ତାଙ୍କର ଅସଂଖ୍ୟ ରହିଛନ୍ତି ସଖା ଅସଂଖ୍ୟ ସଖା ରହିଛନ୍ତି ତାଙ୍କୁ ସ୍ମରଣ କରୁଛନ୍ତି କି ବନ୍ଧୁନ୍ ଶ୍ରୀଧାମା ଆଦି ବା ସଂଶୟ ସୁଖେବା ବା ଶବ୍ଦ ଯେଉଁ ରହିଛି ସନ୍ଦେହ କରୁଛନ୍ତି ବୋଧେ ଆମକୁ ସେ ସ୍ମରଣ କରୁନାହାନ୍ତି ବା ଶୋକରେ ଏ କଥା କହୁଛନ୍ତି ଅପି କିମ୍ ଅନୁସେବାଂ ନିରନ୍ତରମ୍ ଭଜନମ୍ ସ୍ମରତ ଇତି ପୁନରୁକ୍ତି ଅନୁସେବାଂ କହିଲେ ଗୋପୀମାନେ ଯେଉଁଭଳି ଭାବରେ ତାଙ୍କ ପୂଜା କରୁଥିଲେ ବା ଆରାଧନା କରୁଥିଲେ ବା ସେବା କରୁଥିଲେ ଅନୁସେବାଂ ନିରନ୍ତର ଭଜନ ସବୁବେଳେ ଗୋପୀମାନେ ଯେତେ କୁହାଯାଇଛି ଆମେ ଗତକାଲି କହୁଥିଲେ ଯେ ଯେତେ ଭଗବାନଙ୍କର ଉପାସକ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗୋପୀମାନେ। ରମ୍ୟା କାଚିତ ଉପାସନା ବ୍ରଜବୁ ବର୍ଗୀଣ ଯା କଳ୍ପିତା, ଏତେ ଶ୍ରେଷ୍ଠ ଉପାସକ ହେଉଛନ୍ତି ଭଗବାନ ଇଏ ଗୋପୀମାନେ। ଗୋପୀମାନେ ଭଗବାନ ପାଇଁ ସବୁକିଛି ତ୍ୟାଗ କରିଥିଲେ। ଭଗବତ ଗୀତାରେ ଆମେ ଏଇଟା କହିଛେ, ବାରମ୍ବାର ଏଇଟା କହୁଛେ, ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, 18:66 ଶ୍ଳୋକରେ ଏଇଟା ଭଗବାନ କହିଛନ୍ତି। ଆମର ଶିଶୁର ଗୌରବନ୍ଦ ସେ ମହାରାଜ କହନ୍ତି, ଭଗବାନ ଯେତେବେଳେ ବ୍ରଜ ଶବ୍ଦ ବ୍ୟବହାର କରିଛନ୍ତି ସେତେବେଳେ ସିଏ ଏଇ ବ୍ରଜବାସୀମାନଙ୍କୁ ଚିନ୍ତା କରୁଛନ୍ତି। ବ୍ରଜବାସୀମାନେ ଚିନ୍ତା, ନହେଲେ ବ୍ରଜ ଶବ୍ଦ ବ୍ୟବହାର କରିନଥାନ୍ତେ। ଅନ୍ୟ ଶବ୍ଦ ବହୁତ ଶବ୍ଦ ରହିଛି ସଂସ୍କୃତରେ, କିନ୍ତୁ ସେ ବ୍ରଜ ଶବ୍ଦ ବ୍ୟବହାର କଲେ କହିଲେ ବ୍ରଜବାସୀମାନଙ୍କୁ ସ୍ମରଣ କରୁଛନ୍ତି। ମହାଭାରତ କୁରୁକ୍ଷେତ୍ର ଯୁଦ୍ଧରେ ମଧ୍ୟ ଭଗବାନ ସ୍ମରଣ କରୁଛନ୍ତି ତାଙ୍କୁ। ତେଣୁ ଏ ଯେଉଁ ରହିଛନ୍ତି ବ୍ରଜ ଶବ୍ଦ ବ୍ୟବହାର କରାଯାଇଛି, ଭଗବାନ ମଧ୍ୟ ସେଇଭଳି ଭାବେ ସ୍ମରଣ କରୁଛନ୍ତି। କିନ୍ତୁ ଗୋପୀମାନେ ଭାବୁଛନ୍ତି ଯେ ସିଏ ଆମକୁ ଭୁଲି ଯାଇଛନ୍ତି। ତେଣୁ ଏଠି ଯେଉଁ କହିଲେ ନିରନ୍ତର ଭଜନ, କାହିଁକି ଭଗବାନ ଆମେ ଏଇଟା କହିଛେ ଯେ ଭଗବାନ ଯେଉଁ କହିଛନ୍ତି ଭଗବତ ଗୀତାରେ ଯେ ଯିଏ ଯଥା ମାଆଙ୍କୁ ପ୍ରପଦ୍ୟନ୍ତେ ତାଙ୍କୁ ସଦୈବ ଭଜାମ୍ୟମ, ଯିଏ ଯେଉଁଭଳି ଭାବରେ ମୋର ଭଜନ କରିବେ ମୁଁ ତାଙ୍କୁ ସେଇଭଳି ଭାବରେ ଭଜନ କରିବି। କିନ୍ତୁ ଭଗବାନ ଯିଏ ଯାହା ଯିଏ ତାହା ଯାହା ଦରକାର କରିବ ଭଗବାନ ତାକୁ ପ୍ରଦାନ କରିଦେଇପାରିବେ, କିନ୍ତୁ ଯାହାର କିଛି ଦରକାର ନାହିଁ ସେ କ'ଣ ତାଙ୍କୁ ଦେବେ? ଗୋପୀମାନେ ଗୋପୀମାନେ ତାଙ୍କର ଯେଉଁ ଭଗବାନ ଭକ୍ତି କରୁଛନ୍ତି ବା ଭଗବାନଙ୍କ ସହିତ ଯେଉଁ ବନ୍ଧୁ ଭାବରେ ଯେଉଁ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଛନ୍ତି, ଇଏ ହେଉଛନ୍ତି କ'ଣ? ଇଏ ହେଉଛନ୍ତି ମାଧୁର୍ଯ୍ୟ, ମାଧୁର୍ଯ୍ୟ ଭାବ, ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, କ'ଣ ଦାସ୍ୟ ସଖ୍ୟ ବାତ୍ସଲ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏଇ ଚାରି ଭାବ ରହିଛି ବ୍ରଜରେ। ଏଇ ଚାରି ଭାବର ଭକ୍ତି ରହିଛି, ଏଇ ଚାରି ଭାବ ଭକ୍ତି ଏଇଟାକୁ ପ୍ରଦାନ କରିଥିଲେ, ଆସିକିରି ମହାପ୍ରଭୁ ପ୍ରଦାନ କରିଥିଲେ ଚୈତନ୍ୟ ମହାପ୍ରଭୁ। ତେଣୁ ଇଏ ଗୋଟିଏ ପରେ ଗୋଟିଏ ଉନ୍ନତ ସ୍ତରର କଥା, ଚାରି ଭାବ ଭକ୍ତି ଦିଆ ନାଚମ ଭୁବନ, ଭଗବାନ ମହାପ୍ରଭୁ ଆସିକିରି ଏଇ ଚାରି ଭାବର ଭକ୍ତି ପ୍ରଦାନ କରିଥିଲେ। ସମସ୍ତେ ଭୁବନକୁ ନଚେଇଥିଲେ, ଭୁବନକୁ ନଚେଇଥିଲେ। ତେଣୁ ଆଜି ସାରା ପୃଥିବୀର ପୃଥିବୀବାସୀମାନେ ସବୁଠାରେ ସବୁ ଦେଶରେ ଭଗବାନ ଗୁଣଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ରାମ ରାମ। ତେଣୁ ଇଏ ଯେଉଁ ଗୋପୀମାନେ ଭଗବାନଙ୍କ ଯେଉଁଭଳି ଭାବରେ ଭଜନ କରୁଥିଲେ ଭଗବାନ ତାଙ୍କ ପାଖରେ ଋଣୀ ରହିଗଲେ। 10:32 ଭଗବାନ ଏଇଟା କହିଛନ୍ତି, ରାସଲୀଳା ପ୍ରସଙ୍ଗରେ ଏଇଟା ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି, ନ ପାର ଏହଂ ନିରବଧ୍ୟ ସଂଯୁଜା ସ୍ୱସାଧୁ କୃତ୍ୟା ବିବୁଧା ଆଦିଶା ବିବାହ ଯାମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ପୃଶ୍ୟ ତଦ୍ଭ ପ୍ରତିଜାତୁ ସାଧୁନା। ସେ କହିଲେ ମୁଁ ପାରୁନାହିଁ, ନ ପାର ଏହମ୍ ନିରବଧ୍ୟ, ତମେ ଯେଉଁଭଳି ଭାବରେ ନିରବଧ୍ୟ ସଂଯୁଜା ଏଠି ସେ କହୁଛନ୍ତି ସେଇଟା କହିଲେ ନିରନ୍ତର ଭଜନ କି ମନୁଷ୍ୟବା ସବୁବେଳ ପାଇଁ ସେ ଭଗବାନଙ୍କୁ କେବେ ଭୁଲିପାରନ୍ତି ନାହିଁ। ଯେଉଁମାନେ ଶୁଦ୍ଧ ଭକ୍ତ ଭଗବାନ କେବେ ଭୁଲିପାରନ୍ତି ନାହିଁ, ଭଗବାନ ସେମାନେ ସବୁବେଳେ ଯୁକ୍ତ ହୋଇକି ରହିଥାନ୍ତି ସେବାରେ, ଦିନରାତି 24 ଘଣ୍ଟା, ଦିନରାତି 24 ଘଣ୍ଟା। ଆମେ ଚିନ୍ତା କରିବା 24 ଘଣ୍ଟା କେମିତି ଆମେ ଯୁକ୍ତ ହୋଇପାରିବା, ଏଇଟା ଆମେ ଚିନ୍ତା କରିବା ନା, ଆମେ ଶୋଇପଡ଼ୁଛେ ଆଉ ବିଭିନ୍ନ କାର୍ଯ୍ୟ କରୁଛେ, ସେସବୁ ଭୁଲିବାର ଚାନ୍ସ ରହିଛି, କିନ୍ତୁ 24 ଘଣ୍ଟା କେମିତି ହେବ? 24 ଘଣ୍ଟା ଆମର ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଭକ୍ତମାନଙ୍କର ଯେଉଁ ଶୟନ କରୁଛନ୍ତି ସେଇଟା ମଧ୍ୟ ଭକ୍ତି। ଯେଉଁ ଏକାଦଶ ସ୍କନ୍ଧରେ ଏଇଟାକୁ ଯେଉଁ ରହିଛନ୍ତି ନବଯୋଗେନ୍ଦ୍ର ଏଇ କଥାଟି କହିଛନ୍ତି, ରାଜା ନିମିକୁ କହିଛନ୍ତି, କାଇନ ବାଚା ମନସେନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନା ବା ଅନୁସୃତ ସ୍ୱଭାବାତ୍ କରୋତି ଯଜ୍ଞ ସକଳଂ ପରସ୍ମୈ ନାରାୟଣ ଏତି ସମର୍ପିତ। ଏଇ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, କାୟେନ ବାଚା, ଶରୀର ଦ୍ୱାରା ଆମେ ଭଗବାନ ସେବା କରୁଛେ, ବଚନ ଦ୍ୱାରା ଆମେ ଏଇ ଭଗବାନ ବର୍ତ୍ତମାନ ମୁଁ ଯେଉଁ କଥା କହୁଛି ଭଗବାନଙ୍କ ଦ୍ୱାରା, ଭଗବାନ କଥା କହୁଛି, ଏ ଭଗବାନ ସେବା ହେଉଛି ବଚନ ଦ୍ୱାରା। କାହିଁ ବାଚ ଆପଣମାନେ ଯେଉଁ ନାମ କୀର୍ତ୍ତନ କରୁଛନ୍ତି, ଇଏ ମଧ୍ୟ ଭଗବାନଙ୍କ ସେବା। ମନରେ ମଧ୍ୟ ମନ ଦ୍ୱାରା ମଧ୍ୟ ଜଣେ ଆମେ ଭଗବାନ ସେବା କରୁଛେ। କାହିଁ ବାଚା ମନ ସେ ଇନ୍ଦ୍ରିୟ ବା ମନ ଦ୍ୱାରା ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ମନରେ ମଧ୍ୟ ଆମେ ଭଗବାନ ଚିନ୍ତା କରୁଛେ ବା ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଏ ମାଧ୍ୟମରେ ମଧ୍ୟ ଆମେ ଭଗବାନଙ୍କ ସେବା କରୁଛେ, ଯୁକ୍ତ ହେଉଛେ, ଚକ୍ଷୁରେ ଆମେ ଭଗବାନ ଦର୍ଶନ କରୁଛେ, ଏ ଗୋଟେ ସେବା ହେଲା ଭଗବାନଙ୍କର। ତେଣୁ ଏଇଭଳି ଭାବରେ କାହିଁ ବାଚା ମନସେ ଇନ୍ଦ୍ରିୟ ବା ବୁଦ୍ଧି ଆତ୍ମନା ବା ଅନୁସୂତ ସ୍ୱଭାବ ବୁଦ୍ଧି ବୁଦ୍ଧି ଏଇ ଦ୍ୱାରା ଏଇସବୁ ଏଇମାନଙ୍କ ଏଇସବୁ ମାନଙ୍କ ଦ୍ୱାରା ଆମେ ଭଗବାନଙ୍କ ସହିତ ଯୁକ୍ତ ହେଉଛେ। କରୋତି ଯତ୍ ସକଳଙ୍କ ପରସ୍ମୈ ଆମେ ଯାହା ସବୁ କରୁଛେ ନାରାୟଣ ଏତି ସମର୍ପିତ ନାରାୟଣକୁ ସେଇଟା ସମର୍ପଣ କର। ଏଇଟା କହୁଛନ୍ତି ନବଯୋଗେନ୍ଦ୍ର ରାଜା ନିମିକୁ କହୁଛନ୍ତି 236 ଭାଗବତମ ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 36 ଶ୍ଳୋକରେ ଏଇଟା କୁହାଯାଉଛି। ତେଣୁ ଏହି ଶ୍ଳୋକର ଭାଷ୍ୟରେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭକ୍ତମାନେ ଯାହା କରନ୍ତି ସେଇଟା ଭଗବାନଙ୍କ ସେବା। ଏମିତିକି ମୂତ୍ର ପୁରୁଷୋତ୍ସର୍ଗ ମୁଖ କ୍ଷାଳନ ଦନ୍ତ ଧାବନ ସ୍ନାନ ଦର୍ଶନ ଶ୍ରବଣ କଥନାଦି ବ୍ୟାପାରା ଭକ୍ତି ଅଙ୍ଗାନି ଭବିହୁତି ସେମାନେ ପରିଶ୍ରା କରୁଛନ୍ତି ବା ପାଇଖାନା ଯାଉଛନ୍ତି ଇଏ ସବୁ ଭକ୍ତିର ଅଙ୍ଗ, ଏଇଟା ଭକ୍ତିର ଅଙ୍ଗ, ସେଇଟା ଭଗବାନଙ୍କର ଭକ୍ତି ହେଉଛି ସେଇଟା। ଦେଖନ୍ତୁ ଭଗବାନ ଭକ୍ତର ଏଇଭଳି ଭାବରେ କେତେ ଉନ୍ନତ ସ୍ଥିତି ରହିଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ଏଇଟା ଆମେ ବୁଝିପାରିନଥା, ଆମେ ଏଇଟାକୁ ବିଶ୍ୱାସ କରିପାରିନଥାନ୍ତେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମୂତ୍ର ପୁରୁଷୋତ୍ସର୍ଗ ମୁଖ୍ୟ କ୍ଷାଳନ ମୁଖ୍ୟ ମୁଖ ଦେଉଛେ ଲୋକଟା ମୁଖ ଦେଉଛେ ଏଇଟା ମୋତେ ଭକ୍ତି, ଭକ୍ତ ଯାହା କରୁଛି ସେଇଟା ଭକ୍ତି। ମୁଖ୍ୟ କ୍ଷାଳନ ଦନ୍ତ ଧାବନ ଦାନ୍ତ ଘୋଷୁଛେ ସେଇଟା ମୋତେ ଭକ୍ତି, ଏବଂ ସ୍ନାନ ଦର୍ଶନ ଶ୍ରବଣ କଥନ ଆଦି ଦର୍ଶନ ଶ୍ରବଣ ତ ଡାଇରେକ୍ଟ ଭାବରେ ଭକ୍ତି କରୁଛେ ବା କଥନ ଆମେ କଥା କହୁଛେ ଭଗବାନଙ୍କର, ଏ ସ୍ନାନ ମଧ୍ୟ ସବୁକିଛି କ'ଣ ଭକ୍ତି ଅଙ୍ଗାନି ଭବେଉ ଏ ଭକ୍ତିର ଅଙ୍ଗ। ଭକ୍ତ ଯାହା କରୁଛି ଭଗବାନ ସହିତ ଯୁକ୍ତ ହେଇ ନିରନ୍ତର ଗୋପୀମାନ ଏଇଭଳି ଭାବେ ନିରନ୍ତର ଭଗବାନ ସହିତ ଯୁକ୍ତ ଥିଲେ। କେତେବେଳେ ଗୋଟେ ସମୟ ନଥିଲା, କେତେବେଳେ ସେ ଭଗବାନ ଭୁଲି ଯାଉଥିଲେ, କୃଷ୍ଣଙ୍କୁ ଭୁଲି ଯାଉଥିଲେ, କୃଷ୍ଣଙ୍କୁ ସେ ଭଗବାନ ବୋଲି ଜାଣୁନାହାନ୍ତି। ତାଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ସିଏ ମାଧୁର୍ଯ୍ୟ ଭାବରେ ଭଗବାନ ଭଲ ପାଉଛନ୍ତି, ପରକିଆ ଭାବରେ ପରକିଆ ସ୍ୱକିଆ ଦୁଇଟି ରସ ରହିଛି। ବୃନ୍ଦାବନରେ ଗୋପୀମାନେ ଭଗବାନ ସହିତ ପରକିଆ ଭାବରେ ଯୁକ୍ତ ହୋଇକି ରହିଛନ୍ତି, ପରକିଆ ରସ ରାସଲୀଳା ଏ ପରକିଆ ରସ, ଏବଂ ଦ୍ୱାରକାରେ ଯେଉଁ ଗୋପୀମାନେ ସବୁ ଯେଉଁମାନେ ରହିଛନ୍ତି କ'ଣ ଯେଉଁମାନେ ମହିଷୀମାନେ ରହିଛନ୍ତି ବା 16108 ରାଣୀ ରହିଛନ୍ତି ଏଇଟା ସ୍ୱକୀୟ ରସ, ଭଗବାନଙ୍କର ପତ୍ନୀ ସିଏ ପତ୍ନୀ ସେମାନେ, କିନ୍ତୁ ଭଗବାନ ପ୍ରକୃତରେ ସମସ୍ତଙ୍କର ପତି। ଇଏ ତାଙ୍କର ପତ୍ନୀମାନଙ୍କର ଯେ ପତି ଆଉ ଅନ୍ୟମାନଙ୍କ ପତି ନୁହନ୍ତି ନା, ସମସ୍ତଙ୍କର ସେ ପତି। ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତିର୍ ଗତିଶାନ୍ଧକ ପ୍ରଶ୍ନ ସାତ୍ୱତାଂ ପ୍ରସିଦତାଙ୍ଗ ମେ ଭଗବାନ ସତାଙ୍କ ପତି। ସମସ୍ତଙ୍କର ସେ ହେଉଛନ୍ତି ପତି, ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ ଭବ ତୁମେ, ସମସ୍ତଙ୍କର ସେ ସ୍ୱାମୀ ବା ପତି। ଶ୍ରିୟପତି ଶ୍ରିୟପତି କହିଲେ ଲକ୍ଷ୍ମୀଙ୍କର ସେ ହେଉଛନ୍ତି ପତି, ଯଜ୍ଞର ମଧ୍ୟ ସେ ହେଉଛନ୍ତି ମାଲିକ ପତି, ଏବଂ ବୁଦ୍ଧିର ମଧ୍ୟ ସେ ହେଉଛନ୍ତି ମାଲିକ, ଆମକୁ ସେ ବୁଦ୍ଧି ପ୍ରଦାନ କରୁଛନ୍ତି, ଏବଂ ଲୋକପତି ସମସ୍ତ ଲୋକର ସେ ହେଉଛନ୍ତି ମାଲିକ, ଧରା ଏ ପୃଥିବୀର ମଧ୍ୟ ସେ ସ୍ୱାମୀ, ଧରାପତି ଲୋକପତି ଧରାପତି ଏଇଭଳି ଭାବରେ ସମସ୍ତଙ୍କର ସେ ହେଉଛନ୍ତି ସ୍ୱାମୀ। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଆରମ୍ଭ ଯେତେବେଳେ ଭାଗବତ ଆରମ୍ଭ କଲେ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଭଗବାନଙ୍କର ମଙ୍ଗଳାଚରଣ କରିନଥିଲେ। ଆମେ ଯେଉଁମାନେ ଭଗବାନ କଥା କହୁଛେ ସେଇ ସେମାନେ ସମସ୍ତେ ଆମେ ମଙ୍ଗଳାଚରଣ କରି କଥା କହୁଛେ, କିନ୍ତୁ ସୁଖଦେବ ଗୋସ୍ୱାମୀଙ୍କ ଭଳି ଏତେ ଉନ୍ନତ ସ୍ତରରେ ଅଛନ୍ତି କିନ୍ତୁ ଭଗବାନ ଯେଉଁ କଥା କହୁଛନ୍ତି ମଙ୍ଗଳାଚରଣ କରିନାହାନ୍ତି, ଏ ଗୋଟେ ଆଶ୍ଚର୍ଯ୍ୟ କଥା। କାହିଁକି ନା ସୁଖଦେବ ଗୋସ୍ୱାମୀ ଯେଉଁ ପ୍ରଶ୍ନ ପଚାରିଲେ ସେ ପ୍ରଶ୍ନରେ ସିଏ ଅଭିଭୂତ ହୋଇଗଲେ, ଆବିର୍ଭୂତ ହୋଇଗଲେ। ତେଣୁ ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ସେ ପ୍ରଶ୍ନଟି ପଚାରିଛନ୍ତି ପରୀକ୍ଷିତ ମହାରାଜ, ଯେ ସେ ପଚାରିଲେ, ଦୁଇଟି ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀଙ୍କୁ। ସୁଖଦେବ ଗୋସ୍ୱାମୀ ଖାଲି ପଚାରିନାହାନ୍ତି, ସେଠି 60,000 ମୁନି ଋଷିମାନେ ସବୁ ଥିଲେ। ଯେତେବେଳେ ସୁଖଦେବ ପରୀକ୍ଷିତ ମହାରାଜ ଜାଣିଲେ ଯେ ତାଙ୍କୁ ଅଭିଶାପ ଦେଇଦେଇଛନ୍ତି ଗୋଟେ 5 ବର୍ଷର ବାଳକ, 5 ବର୍ଷର ବାଳକ ଶ୍ରୀଙ୍ଗୀ ସ୍ୱାମୀ ଋଷିଙ୍କର ପୁତ୍ର ଅଭିଶାପ ଦେଇଦେଇଛନ୍ତି, ତାଙ୍କର 7 ଦିନରେ ମୃତ୍ୟୁ ହେବ, ଏ ଖବର ପାଇକି ସେ ମନ ଦୁଃଖ କଲେ ନାହିଁ, ବା ଚିନ୍ତା କରିଗଲେ, ଚିନ୍ତାଗ୍ରସ୍ତ ହୋଇଗଲେ ନାହିଁ, ବା ତାଙ୍କର ହାର୍ଟ ଫେଲ୍ ହେଲା ନାହିଁ, ବା ବ୍ଲଡ଼ ପ୍ରେସର ବଢ଼ିଗଲା ନାହିଁ, ନା ବରଂ ସେ ଖୁସି ହେଲେ। ସେ ସାଧୁ ମେନେ ବୋଲି କୁହାଯାଇଛି, ସେ ସାଧୁ ବହୁତ ଆନନ୍ଦିତ ହେଲେ। କାହିଁକି ନା ଆମେ କେହି ଜାଣିନେ ଆମର ଅନ୍ତିମ ସମୟ କେବେ ଆସିବ, କିନ୍ତୁ ପରୀକ୍ଷିତ ମହାରାଜ ଜାଣିଲେ ମୋର 7 ଦିନର ଆୟୁଷ ରହିଛି। ତେଣୁ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସବୁ ତାଙ୍କର ପୁତ୍ରକୁ, ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ପ୍ରଦାନ କରିକି ସେ ଚାଲି ଆସିଲେ ଗଙ୍ଗା ନଦୀ ତଟକୁ, ଆସିକି ପହଞ୍ଚିଗଲେ ଗଙ୍ଗା ସୁକରତାଲ, ସୁକରତାଲରେ ଆସି ପହଞ୍ଚିଗଲେ, ଏବଂ ସେଇଠି ସେଇ ଖବର ସାରା ବିଶ୍ୱରେ ଖେଳିଗଲା, ଏବଂ ସମଗ୍ର ବିଶ୍ୱରୁ ଯେତେ ମୁନି ଋଷିମାନେ ଥିଲେ ସବୁ ଆସି ପହଞ୍ଚିଗଲେ 60,000। ଏମିତିକି ସୁଖଦେବ ସଙ୍ଗେ ପିତା ବ୍ୟାସଦେବ ସେଇଠି ଅଛନ୍ତି, ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ସେଇଠି ରହିଛନ୍ତି, ଅନ୍ୟ ରାଜର୍ଷି ବ୍ରହ୍ମର୍ଷି ତାପରେ ଦେବର୍ଷି ଇତ୍ୟାଦି ବହୁତ ମୁନି ଋଷିମାନେ ସବୁ ଆସିଥିଲେ 60,000। ତେଣୁ ସମସ୍ତଙ୍କୁ ସେ ପଚାରୁଛନ୍ତି, ପରୀକ୍ଷିତ ମହାରାଜ ପଚାରୁଛନ୍ତି ଏଇ ପ୍ରଶ୍ନ, ମୋର 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ? କିନ୍ତୁ ସେମାନେ ସ୍ଥିର କରିପାରିଲେନି କ'ଣ କରିବେ। ଏହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚୁଛନ୍ତି, 16 ବର୍ଷର କିଶୋର ବୟସ ଭଳି ରହିଛନ୍ତି, ଉଲଗ୍ନ ରହିଛନ୍ତି, ଶରୀର ଉଲଗ୍ନ, ଏବଂ ଭଗବାନ ଭଳି ଶରୀର ରହିଛି ତାଙ୍କର, ଭଗବାନ ଭଳି ଶରୀର, ମହାନ ଜଣେ ସେ ମହାତ୍ମା, ମହାତ୍ମାଙ୍କର ସବୁ ରହିଛି ଲକ୍ଷଣ ସବୁ ରହିଛି। ତେଣୁ ସମସ୍ତ ମୁନି ଋଷିମାନେ ଖାଲି କେତେଜଣଙ୍କୁ ଛାଡ଼ିକିରି, ବ୍ୟାସଦେବ ଇତ୍ୟାଦି ଛାଡ଼ିକିରି, ଅନ୍ୟ ସମସ୍ତ ଦଣ୍ଡାୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ଯାଇକରି ପ୍ରଣାମ କରିକିରି, ତାଙ୍କୁ ଗୋଟେ ବ୍ୟାସ ଆସନ ଥିଲା, ସବୁଠାରୁ ଶ୍ରେଷ୍ଠ ଆସନ ଗୋଟେ ଥିଲା, ସେଇଟା ଖାଲି ରହିଥିଲା, ସେଠି କିଏ ବସିନଥିଲେ, ତେଣୁ ତାଙ୍କୁ ସେଇଠି ବସାଇଲେ ବ୍ୟାସ ଆସନରେ। ଉଲଗ୍ନ ବ୍ୟକ୍ତି, ଉଲଗ୍ନ, ତାଙ୍କ ପଛରେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଧାଉଁଥିଲେ, ଭାବୁଥିଲେ ଏ ପାଗଳ ବ୍ୟକ୍ତି ବୋଲି, ଦେଖନ୍ତୁ କେତେ ଉନ୍ନତତର ସିଏ, ତାଙ୍କୁ ଏମାନେ କ'ଣ ବୁଝିବେ, ଭକ୍ତଙ୍କୁ କ'ଣ ସେମାନେ ବୁଝିବେ। ତେଣୁ ତାଙ୍କୁ ଏଇ 2 ଶ୍ଳୋକରେ ଏଇ ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ। ସେ କହିଛନ୍ତି ଯେ ମୋର ବର୍ତ୍ତମାନ 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ? ଅଥବା ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ୍ ପରମ ଗୁରୁମ୍ ପୁରୁଷସ୍ୟ ଯତ୍ କାର୍ଯ୍ୟ ମିରମାଣସ ସର୍ବଥା। ଏ ଗୁରୁଦେବ, ମୁଁ ଆପଣଙ୍କୁ ପଚାରୁଛି ମୋର ସିଦ୍ଧି, ଶ୍ରେଷ୍ଠ ସିଦ୍ଧି ମୁଁ କେମିତି ପ୍ରାପ୍ତ ହେବି, ସଂସିଦ୍ଧିମ୍। ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ୍ ପରମ ଗୁରୁମ୍, ଆପଣ ଶ୍ରେଷ୍ଠ ଯୋଗୀ, ଯୋଗୀମାନଙ୍କର ଗୁରୁ ଆପଣ, ଆପଣ ମୋତେ କୁହନ୍ତୁ ପୁରୁଷସ୍ୟ ଯତ୍ କାର୍ଯ୍ୟ, ପୁରୁଷଙ୍କର କ'ଣ କାର୍ଯ୍ୟ, ଏବଂ ମ୍ରିୟମାଣସ ସର୍ବଥା, ଯେଉଁମାନେ ବିଶେଷ ଭାବରେ ମୃତ୍ୟୁ ରହିଛି ତାଙ୍କର ଆସନ ମୃତ୍ୟୁ ରହିଛି, କିଂ ଶ୍ରୋତବ୍ୟମ୍, କ'ଣ ସେମାନେ ଶୁଣିବେ, ଅଥ ଜାପ୍ୟମ୍, ବା କ'ଣ ଜପ କରିବେ, ସ୍ମର୍ତ୍ତବ୍ୟଂ ଭଜନୀୟଂ ବା କ'ଣ ସ୍ମରଣ କରିବେ, କାହାର ଭଜନ କରିବେ, ବ୍ରୁହି ଯଦ୍ବା ବିପର୍ଯ୍ୟୟମ୍, ବା ଯେଉଁଟା କରିବା କଥା ନୁହଁ ସେଇଟା ମୋତେ କୁହନ୍ତୁ, ବିଧି ନିଷେଧ, ଏ 2 ଜିନିଷ ରହିଛି ନା, କେଉଁଟା କରିବା କଥା ନୁହଁ ସେଇଟା ମୋତେ କୁହନ୍ତୁ। ତେଣୁ ଏତିକି ଯେତେବେଳେ ପ୍ରଶ୍ନ ପଚାରିଦେଲେ, ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଛି, ସୁଖଦେବ ଗୋସ୍ୱାମୀ ତାଙ୍କର ପ୍ରଶ୍ନକୁ ଅଭିନନ୍ଦନ କରୁଛନ୍ତି, ବରିହାନ ଏ ସହିତ ପ୍ରଶ୍ନ, ହେ ପରୀକ୍ଷିତ ତୁମେ କେତେ ସୁନ୍ଦର ପ୍ରଶ୍ନ ପଚାରିଛ, ଏଇଭଳିଆ କହିକିରି ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରିଦେଲେ, ମଙ୍ଗଳାଚରଣ କରିନାହାନ୍ତି। ତେଣୁ ଚତୁର୍ଥ ଅଧ୍ୟାୟରେ ଯେତେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଏହିଭଳି ଚାଲିଛି ପ୍ରଶ୍ନ ଉତ୍ତର। ଚତୁର୍ଥ ଅଧ୍ୟାୟରେ ଯେତେବେଳେ ସୃଷ୍ଟି ବିଷୟରେ ପ୍ରଶ୍ନ ପଚାରିଲେ ପରୀକ୍ଷିତ ମହାରାଜ, ସେତେବେଳେ ତାଙ୍କର ମନେ ପଡ଼ିଲା, ମୁଁ ମଙ୍ଗଳାଚରଣ କରିନାହିଁ, ଭଗବାନଙ୍କର ମଙ୍ଗଳାଚରଣ କରିନାହିଁ, କିନ୍ତୁ ଭଗବାନ କଥା କହୁଛି କହିକିରି ମଙ୍ଗଳା 4 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି, ତା'ଦେହରୁ ଇଏ ଗୋଟେ ଶ୍ଳୋକ, ଶ୍ରୀୟପତି ସମସ୍ତଙ୍କର, ସିଏ ହେଉଛନ୍ତି ପତି, ସିଏ ହେଉଛନ୍ତି ଭଗବାନ, ସମସ୍ତଙ୍କର ପତି। ତେଣୁ ଇଏ ଯେଉଁ ରହିଛନ୍ତି ଗୋପୀମାନେ ଭଗବାନଙ୍କ ସହିତ ପରକୀୟା ଭାବରେ ସମ୍ବନ୍ଧୀୟ ରହିଛି, ପରକୀୟା ସମରସ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ପରକୀୟା ଭାବେ ଯାହା ବ୍ରଜେତେ ପ୍ରଚାର। ପରକୀୟା ରସ ଯଦିଓ ସବୁଠୁ ଶ୍ରେଷ୍ଠ ରସ, କିନ୍ତୁ ଆମେ ସେଇଟା ବୁଝିପାରିବା ନାହିଁ। ଆମେ ଯେଉଁମାନେ ଏ ଭୌତିକ ସ୍ତରରେ ଅଛେ, ଆମର ବିଭିନ୍ନ ପ୍ରକାର ଭବ ସବୁ କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ରହିଛି, ଆମେ ସେଇଟା ବୁଝିପାରିବା ନାହିଁ। ଯେଉଁମାନେ ଏଥିରୁ ସବୁ ମୁକ୍ତ ହୋଇଛନ୍ତି, ଯେଉଁମାନେ ମୁକ୍ତ ଜୀବ ପରମହଂସ ଯେଉଁମାନେ, ସେମାନେ ଏଇଟାକୁ ବୁଝିବେ, ଏ ପରକୀୟା ଭାବ ଏଇଟା ସେମାନେ ବୁଝିବେ। ତେଣୁ ଆମେ ବୁଝିପାରିବା ନାହିଁ। ତେଣୁ ରାଧାରାଣୀଙ୍କ ବିଷୟରେ ଏସବୁ କଥାକୁ କହିବା ପାଇଁ ସାଧାରଣ ଭାବରେ ମନା କରାଯାଇଛି। କେତୋଟି ମନ୍ଦିରରେ, ଆମ ଇସ୍କନ ମନ୍ଦିରରେ କେତୋଟି ମନ୍ଦିରରେ ଭାଗବତ ଦଶମ ସ୍କନ୍ଧ ପାଠ କରାଯାଉ ନାହିଁ, ନବମ ସ୍କନ୍ଧ ପର୍ଯ୍ୟନ୍ତ ପଢ଼ିକି ପୁଣି ପ୍ରଥମ ସ୍କନ୍ଧ ପର୍ଯ୍ୟନ୍ତ ଆରମ୍ଭ କରାଯାଉଛି କଥା। ଆମ ଇସ୍କନ ଭୁବନେଶ୍ୱରରୁ ଜଣେ ଆସିଥିଲେ ମହାରାଜ, ଜଣେ ଆସିଥିଲେ, ଆମର ଭାଗବତ ଦଶମ ସ୍କନ୍ଧ ଚାଲିଥିଲା ସେଠି ଭୁବନେଶ୍ୱରରେ, ଏ ବର୍ଷକଣ ତଳର କଥା। ତେଣୁ ତାଙ୍କୁ ଯେତେବେଳେ ଦିଆହେଇଗଲା, ଶ୍ଳୋକ ଲେଖା ହେଇଗଲା, ଭାଗବତ ବହି ଦିଆ ହେଇଗଲା, କିନ୍ତୁ ସେ ପଢ଼ିଲେ ନାହିଁ, ସେଟା ପାଠ କଲେ ନାହିଁ, ସେ ଅନ୍ୟ କଥା କହିଲେ, ସିନା ସେ କଥା କହିଲେ ନାହିଁ। ସେତିକି ଉନ୍ନତ ସ୍ତରର ନହେଲେ ପ୍ରଭୁପାଦ ମହାରାଜ ଯେତେବେଳେ କ'ଣ ଥରେ କ'ଣ ଯାଇଥିଲେ, ବମ୍ବେ ଯାଇଥିଲେ, ମୁମ୍ବାଇ, ସେତେବେଳେ ବମ୍ବେ ଥିଲା, ବର୍ତ୍ତମାନ ମୁମ୍ବାଇ ହୋଇଯାଇଛି, ତାଙ୍କର ସବୁ ଲାଇଫ୍ ମେମ୍ବର ଗୃହରେ ରହୁଥିଲେ, ତାଙ୍କର ଶିଷ୍ୟମାନେ ସବୁ ରହିଥିଲେ, ଡକ୍ଟର ପଟେଲ ବୋଲି ଜଣେ ଥିଲେ, ଡକ୍ଟର ପଟେଲ ପ୍ରଭୁପାଦଙ୍କର କନ୍ଭରସେସନରେ ସେସବୁ କଥା ରହିଛି। ତେଣୁ ସିଏ ପ୍ରଭୁପାଦଙ୍କୁ ଅନୁରୋଧ କଲେ, ପ୍ରଭୁପାଦ ମହାରାଜ ଆପଣ ଟିକିଏ ରାଧାକୃଷ୍ଣ ତତ୍ତ୍ୱ ବିଷୟରେ ଆମକୁ କିଛି କୁହନ୍ତୁ। ସେ କହିଲେ ସେଇଟାକୁ ସାଧାରଣ ଭାବରେ ଆଲୋଚନା କରାଯାଏ ନାହିଁ। ସେ କହିଲେ ମୋର ଯୋଗ୍ୟତା ରହିଛି, ରାଧାକୃଷ୍ଣଙ୍କର ଶୁଣିବା ପାଇଁ ମୋର ଯୋଗ୍ୟତା ରହିଛି, ଏଭଳି ଭାବରେ କହିଲେ ଡକ୍ଟର ପଟେଲ। ତେଣୁ ସିଏ କହିଲେ, ଭଗବାନ ପ୍ରଭୁପାଦ ମହାରାଜ କହିଲେ, ଆପଣଙ୍କର ଯୋଗ୍ୟତା ଅଛି କିନ୍ତୁ ମୋର ଯୋଗ୍ୟତା ନାହିଁ କଥା କହିବା ପାଇଁ, ଏଇଭଳି ଭାବରେ କହିଲେ। ତେଣୁ ଗୋପୀ ଭାବ ପରକୀୟା ଭାବରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ଏଇଟା ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଏହି ଯେଉଁ ଭାବ ରହିଛି, ଭଗବାନ ଦ୍ୱାରକାରେ 16,108 ରାଣୀ ରହିଛନ୍ତି, ତଥାପି ସିଏ ଗୋପୀମାନଙ୍କୁ ସ୍ମରଣ କରୁଛନ୍ତି ସବୁବେଳେ, ରୁକ୍ମିଣୀଙ୍କୁ ରାଧିକା ବୋଲି ଡାକୁଛନ୍ତି, କେତେବେଳେ କେମିତି ରୁକ୍ମିଣୀଙ୍କୁ ରାଧିକା ବୋଲି ଡାକୁଛନ୍ତି, ଇଏ ହେଉଛି ରଥଯାତ୍ରାର ରହସ୍ୟ ହେଉଛି ଏଇଟା। ଦ୍ୱାରକା ଦ୍ୱାରକାରେ ଯେଉଁମାନେ ତାଙ୍କର ପତ୍ନୀମାନେ ରହିଛନ୍ତି, 16,108 ରାଣୀ ରହିଛନ୍ତି, ଏମାନେ ସବୁ ସ୍ୱକୀୟା ରସ। ବୃନ୍ଦାବନରେ ଯେଉଁ ଗୋପୀମାନେ ଅଛନ୍ତି, ଏଇଟା ପରକୀୟା ରସ। ତେଣୁ ଏ ପରକୀୟା ରସ ହେଉଛି ସବୁଠାରୁ ଶ୍ରେଷ୍ଠ ରସ। ସେ ଗୋପୀମାନେ ଆଜି କଥା କହୁଛନ୍ତି, ଆମେ ଗତକାଲି କହିଥିଲେ ଗୋପୀମାନ କଥା ତ୍ରିଭୁବନକୁ ପବିତ୍ର କରିଦେବ, ଗୋପୀମାନ କଥା ଏଇଟା ଉଦ୍ଧବ କହିଛନ୍ତି। ତେଣୁ ଏଇଭଳି ଭାବରେ ଆମକୁ ବୁଝିବାକୁ ପଡ଼ିବ ଗୋପୀମାନ କଥାକୁ। ନିରନ୍ତର ଭାବରେ ସେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲେ, କୃଷ୍ଣଙ୍କ ସହିତ ଯୁକ୍ତ ହୋଇଥିଲେ, କୃଷ୍ଣଙ୍କୁ ସେ ଭଗବାନ ବୋଲି ଭାବୁନଥିଲେ, ତାଙ୍କର ଅତି ପ୍ରିୟ ଏଇଭଳି ଭାବୁଥିଲେ। ଇଏ ବୃନ୍ଦାବନ ମାଧୁର୍ଯ୍ୟ ଭାବ ହେଉଛି ଏଇଟା। ତେଣୁ ଏଠି କୁହାଯାଉଛି ଯେ ନିରନ୍ତର ଭଜନମ, ଏମିତି ଗୋଟେ ସମୟ ନଥିଲା ସେ ଭୁଲି ଯାଉଥିଲେ, କୃଷ୍ଣଙ୍କୁ ଭୁଲି ଯାଉଥିଲେ ନା, ଆଉ ସବୁ ଭୁଲି ଯାଇଥିଲେ, ଏମିତି ନିଜ ଶରୀରକୁ ମଧ୍ୟ ଭୁଲି ଯାଇଥିଲେ। ନିଜ ଶରୀରର କିଭଳି ଭାବରେ ଆତ୍ମରକ୍ଷା, ଶରୀରର ଯେଉଁ ଆବଶ୍ୟକତା ରହିଛି, ସ୍ନାନ ଇତ୍ୟାଦି, ଏସବୁ ଭୁଲି ଯାଉଥିଲେ ସିଏ। ଏଇଟା ଆଚାର୍ଯ୍ୟମାନେ କହିଛନ୍ତି, ଭଗବାନ ତାଙ୍କର ସବୁ ସେ ବ୍ୟବସ୍ଥା କରୁଥିଲେ, ସ୍ନାନ କରାଉଥିଲେ, ଏସବୁ କରାଉଥିଲେ, ସବୁ କରାଉଥିଲେ ସେ ଭଗବାନ କୃଷ୍ଣ, କିନ୍ତୁ ଏମାନେ ପୁରା ଭଗବାନଙ୍କର କୃଷ୍ଣଙ୍କର ଚିନ୍ତାରେ ସବୁକିଛି ଶରୀର ଚେତନାରୁ ଶରୀରର ଆବଶ୍ୟକତା ଭୁଲି ଯାଇଥିଲେ, କିନ୍ତୁ ଭଗବାନ ତାଙ୍କର ସବୁ ଆବଶ୍ୟକତା ରହିଛି ସେଇଟା ପୂରଣ କରୁଥିଲେ। ଯୋଗକ୍ଷେମ ବାହାମ୍ୟମ ଭଗବାନ କହିଲେ ନା, ଆଉ ଗୋପୀମାନଙ୍କଠାରୁ ଆଉ କିଏ ଅଧିକ ଉନ୍ନତ ରହିଛନ୍ତି ଯେ ଭଗବାନଙ୍କୁ ଚିନ୍ତା କରୁଛନ୍ତି, ଅନନ୍ୟ ଚିନ୍ତାୟତ ମା ଯେ ଜନା ପର୍ଯ୍ୟପା ସତେ, ଗୋପୀମାନଙ୍କଠାରୁ ଆଉ କିଏ ଉନ୍ନତ ସ୍ତରରେ ଅଛନ୍ତି। ତେଣୁ ତାଙ୍କର ଯୋଗକ୍ଷେମକୁ ସେ ବହନ କରୁଥିଲେ, ଭଗବାନ ଯାହା ଦରକାର ସେଇଟା ପ୍ରଦାନ କରୁଥିଲେ, ଏବଂ ଯାହା ନାହିଁ ସେଇଟା ଯାହା ଅଛି ତାକୁ ସୁରକ୍ଷା ପ୍ରଦାନ କରୁଥିଲେ, ଏବଂ ଯାହା ନାହିଁ ତାହା ପ୍ରଦାନ କରୁଥିଲେ। ଯୋଗକ୍ଷେମ ଅର୍ଥ ହେଉଛି ଏଇଟା, ଯୋଗକ୍ଷେମ ବାହାମ୍ୟମ। ତେଣୁ ଏହିଭଳି ଭାବରେ ଗୋପୀମାନେ ନିରନ୍ତର ଭଜନ କରୁଥିଲେ କୃଷ୍ଣଙ୍କୁ। ତେଣୁ ଆଜି ସେମାନେ ଉନ୍ମାଦଗ୍ରସ୍ତ ହେଇ ବଳରାମଙ୍କ ସହିତ ଏଭଳି ଭାବରେ କଥା କହୁଛନ୍ତି। ସ୍ମରତ ପୁନରୁକ୍ତି ହେଇଯାଇଛି, ଏଇଟା ସ୍ମରତ ଦୁଇଥର କୁହାଯାଇଛି, ଲେଖା ହେଇଛି ସେଠି ବୋର୍ଡ଼ରେ ସ୍ମରତ ଦୁଇଥର କୁହାଯାଇଛି। କଚିତ୍ ସ୍ମରତି, ପୁଣି ତାପରେ କହୁଛନ୍ତି ଅପି ବା ସ୍ମରତେ, ଦୁଇଥର କୁହାଯାଇଛି। ଏଇଟା ଗୋଟେ ବ୍ୟାକରଣ ଦୃଷ୍ଟିରୁ ଦୋଷ ହେଇଗଲା, କିନ୍ତୁ ଇଏ ଯେଉଁ ଭାବରେ ଅଛନ୍ତି ସେଇଟାରେ ଦୋଷ ଗ୍ରହଣ କରାଯିବ ନାହିଁ। ପୁନରୁକ୍ତି ହେଇଯାଇଛି ବୋଲି ଦୋଷ ସ୍ମରତି ପୁନରୁକ୍ତି ବରଂ ଦୟନୀୟ ନ, ବହୁତ ଦୟନୀୟ ଭାବରେ ଏ କଥାଟି କହୁଛନ୍ତି। ଗୋପୀମାନଙ୍କ ଭାବ ରହିଛି ମହାଭାବର କଥା, ତେଣୁ ସେଇଟା ଦୋଷ ବୋଲି ଗ୍ରହଣ କରାଯିବ ନାହିଁ। ଏ ବା ଶବ୍ଦ କୁହାଗଲା ନା, ଅପି ବା ଶବ୍ଦରେ କଟାକ୍ଷରେ ସେ କହୁଛନ୍ତି, ଭଗବାନ କୃଷ୍ଣଙ୍କ ପ୍ରତି କଟାକ୍ଷପାତ କରୁଛନ୍ତି ବା ସମାଲୋଚନା କରୁଛନ୍ତି। ଆସିବ ପରେ ସବୁ କଥା ଆସିବ, ଷୋହଳ ପନ୍ଦର ନମ୍ବର ପର୍ଯ୍ୟନ୍ତ ଚାଲିବ କଥା, କିନ୍ତୁ ଆମେ ଏତେ ପର୍ଯ୍ୟନ୍ତ କଥା କହିପାରିବାନି। ଆମେ ବୁଧବାର ଲାଷ୍ଟ ଆମର କଥା କହିବାର, ଗୁରୁବାରଠୁ ଅନ୍ୟମାନେ କହିବେ। ତେଣୁ ବା ଶବ୍ଦ କଟାକ୍ଷେ, ମହାଭୁଜ ମହାଭୁଜ ଯେତେବେଳେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛନ୍ତି ସେତେବେଳେ ସେ କହୁଛନ୍ତି ମହାଭୁଜ। ମହାଭୁଜ କହିଲେ ବ୍ରଜ ରକ୍ଷାର୍ଥମ କେଶୀ ବଧେ ଭୁଜସ୍ୟ ବୃହତ୍ତାୟା, କେଶୀ ବଧ ଭଗବାନଙ୍କର ଅନ୍ତିମ ଲୀଳା ହେଉଛି କେଶୀ, କେଶୀ ଦୈତ୍ୟକୁ ବଧ କରିଥିଲେ ଭଗବାନ। ଏଇଟା ଭଗବାନ କେଶୀ ଘାଟ ସେଠି ରହିଛି, କେଶୀ ଘାଟ ହେଉଛି କେଶୀ ଘାଟ ବଇଁଶୀ ବଟ ଦ୍ୱାଦଶ କାନନ ଯାହା ସବ ଲୀଳା କହିଲ ଶ୍ରୀ ନନ୍ଦନନ୍ଦନ। କେଶୀ ଘାଟ ବର୍ତ୍ତମାନ ମଧ୍ୟ ରହିଛି କେଶୀ ଘାଟ, କେଶୀ ଗୋଟେ ଘୋଡ଼ାଟେ ରହିଛି ସେଠି, ଏ କେଶୀ ଘୋଡ଼ା ରୂପରେ ଆସିଥିଲା, ସେ କେଶୀ ଦୈତ୍ୟ ଘୋଡ଼ା ରୂପରେ ଆସିଥିଲା। ସେ କେଶୀକୁ ଯେତେବେଳେ ବଧ କରୁଥିଲେ ଭଗବାନ, କେମିତି ବଧ କରିଥିଲେ, ଏ କେଶୀ ବଧ ଲୀଳା ବର୍ଣ୍ଣନା କରାଯାଏ, ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କ'ଣ କଲେ, ସେ ଯେତେ ପାଟି ମେଲା କରି ଆସୁଛି, ଏଭଳି ବିରାଟ ତା'ର ଶରୀର ରହିଛି, ତାହାର ଯେଉଁ ଉପରେ ସବୁ ରହିଛି ଚୂଳ ସବୁ ରହିଛି, ସେସବୁ ଆକାଶକୁ ଛୁଉଁଥିଲା, ସ୍ୱର୍ଗକୁ ବାଦଲ ସବୁ ଟଚ୍ କରୁଥିଲା, ଏଭଳି ତା'ର ଶରୀର ଥିଲା। ସବୁ ବିଭିନ୍ନ କରିକି ସବୁ ଆସୁଥିଲା, ସିଏ ଭୀଷଣ ଶବ୍ଦ କରିକିରି ବ୍ରଜବାସୀମାନଙ୍କୁ ଭୟ ଉତ୍ପନ୍ନ କରୁଥିଲା, କିନ୍ତୁ ଭଗବାନ ଆସି ଠିଆ ହେଇଗଲେ। ସେ କେଶୀଘାଟ ପାଖରେ ଏଇ ଲୀଳାଟି ହେଇଥିଲା, କେଶୀ ଦୈତ୍ୟକୁ ଭଗବାନ ବଧ କରିଥିଲେ, ଏଇଟା ଅନ୍ତିମ ଲୀଳା, ଭଗବାନ ବୃନ୍ଦାବନ ଲୀଳାର ଅନ୍ତିମ ଲୀଳା ହେଉଛି ଏଇଟା, ଅନ୍ତିମ ଅସୁରକୁ ହତ୍ୟା କରିଥିଲେ ଏଇଟା କେଶୀ ଘାଟ। ତେଣୁ ଏଇଠି କୁହାଯାଉଛି ଯେ କ'ଣ କଲେ ଭଗବାନ, ସେ ଯେଉଁ ପାଟି ମେଲା କରି ଆସିଥିଲା ଭଗବାନ, କ'ଣ କଲେ ତା'ର ବାମ ହାତକୁ, ଭଗବାନ ତାଙ୍କ ନିଜ ବାମ ହାତକୁ ତା ପାଟି ଭିତରେ ପ୍ରବେଶ କରାଇଦେଲେ, ବାମ ହାତକୁ ଯେତେବେଳେ ପାଟି ଭିତରେ ପ୍ରବେଶ କରାଇଦେଲେ ତା ପାଟି ଭିତରେ କ'ଣ ହେଲା ଅନ୍ୟମାନେ କେହି ଦେଖିପାରିଲେ ନାହିଁ, କିନ୍ତୁ ଏଇଟା ବର୍ଣ୍ଣନା କରାଯାଇଛି, ଅନ୍ୟମାନେ ସବୁ ଜାଣିଲେ। ନିଜେ ଭଗବାନ ତାଙ୍କ ହାତକୁ ପ୍ରସାରଣ କଲେ, ହାତକୁ ବିସ୍ତାର କଲେ, ସେ କଥା କହ ଭୁଜସ୍ୟ ବୃହତ୍ତାୟା, ଭୁଜକୁ ଏଭଳି ଭାବରେ ବିସ୍ତାର କଲେ ତାହାର ତଣ୍ଟି ଚୋକ୍ ହେଇଗଲା, ଆଉ ସେ ନିଶ୍ୱାସ ନେଇପାରିଲା ନାହିଁ, ନିଶ୍ୱାସ ନେଇପାରିଲା ନାହିଁ। ବୃହତ୍ତାୟା ଏଭଳି ଭାବରେ ଇଏ କଲେ ଭଗବାନ, ଯେଉଁ ହାତକୁ ସେଇ ସୁନ୍ଦର କମନୀୟ ହାତ ଭଗବାନଙ୍କର ନୁହଁ, ବହୁତ ନିଷ୍ଠୁର ହାତ ଭଗବାନ ତାହା ନୁହଁ, ବହୁତ କଠିନ ହାତ ନୁହଁ, ବହୁତ କମନୀୟ, ଫୁଲ ଭଳି କୋମଳ, ପଦ୍ମ ଫୁଲ ଭଳି ଏଭଳି ଭାବରେ କୋମଳ ହାତ ରହିଛି ତାଙ୍କର। କିନ୍ତୁ ଯେତେବେଳେ ପ୍ରବେଶ କରାଇଦେଲେ ସେ କେଶୀର ପାଟି ଭିତରେ, ସେତେବେଳେ ତାଙ୍କୁ ଲାଗିଲା, କେଶୀକୁ ଲାଗିଲା କ'ଣ ନା, ଗୋଟେ ଜ୍ୱଳନ୍ତ ଲୁହା ମୋର ପାଟି ଭିତରେ ପ୍ରବେଶ କରୁଛି, ଏଇଭଳି ଭାବରେ ଲାଗିଲା କେଶୀକୁ, ଜ୍ୱଳନ୍ତ ଲୁହା ପ୍ରବେଶ କରୁଛି ଏଇଟା ଲାଗିଲା, ଏବଂ ସେଇଥିରେ ସେ ମୃତ୍ୟୁବରଣ କଲା। ତା ଦାନ୍ତ ସବୁ ଗଳିପଡ଼ିଲା, ଦାନ୍ତ ସବୁ ଗଳିପଡ଼ିଲା, ଯେତିକି ଥିଲା ଦାନ୍ତ ଗଳିପଡ଼ିଲା, ଏବଂ ମୃତ୍ୟୁବରଣ କଲା ସେ କେଶୀ। ସେଇ କଥା ମହାଭୁଜ କହିବାରେ ଅଥ ସେଇଠି ଆମେ କେମିତି ବିପଦରୁ ରକ୍ଷା କରିଥିଲେ, ଏସବୁ ପୁଣି ଆମେ ଭୁଲିଗଲେ। ମହାଭୁଜ ବନ୍ଧୁ ଆଦିନ ଯଥୋତ୍ତରଂ ଶ୍ରେଷ୍ଠଂ, ଏଇ ଯେଉଁ ଗୋଟିଏ ପରେ ଗୋଟିଏ କଥା କହୁଛନ୍ତି ନା, କଚିତ୍ ସ୍ମରତି ବା ବନ୍ଧୁନ୍, ପ୍ରଥମେ କହୁଛନ୍ତି ପିତରଂ ମାତରଂ ଚଷ, ପିତା ମାତା ଏମାନେ, ତାପରେ କହୁଛନ୍ତି କ'ଣ ନା ବନ୍ଧୁନ୍ କହିଲେ ସଖା, ସଖା ହେଉଛି ସଖ୍ୟଭାବ, ସଖ୍ୟଭାବଠାରୁ ଶ୍ରେଷ୍ଠ ହେଉଛି ବାତ୍ସଲ୍ୟ ଭାବ। ପ୍ରଥମେ ସେ କହିଲେ ବନ୍ଧୁନ୍ କହିଲେ ସଖା, ଏଇଟା ସଖ୍ୟଭାବରେ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି ତାଙ୍କ କଥା ସ୍ମରଣ କରୁଛନ୍ତି କି। ସଖା ଭାବଠାରୁ ଆହୁରି ଉନ୍ନତ ଭାବ ହେଉଛି ବାତ୍ସଲ୍ୟ ଭାବ, ପିତାମାତାଙ୍କର ଭାବ। ତେଣୁ ତାଙ୍କ କଥା ତାପରେ କହିଲେ ଏବଂ ତାପରେ ନିଜ ବିଷୟରେ କହିଲେ ଏ ମାଧୁର୍ଯ୍ୟ ଭାବ, ବାତ୍ସଲ୍ୟ ଭାବଠାରୁ ଉର୍ଦ୍ଧ୍ୱ ହେଉଛି ମାଧୁର୍ଯ୍ୟ ଭାବ। ତେଣୁ ଏହି ଭାବରେ ସେ କହୁଛନ୍ତି ଭଗବାନ ଯେଉଁମାନେ ରହିଛନ୍ତି ଭଗବାନ ସହିତ ଦାସ୍ୟ ଭାବ ରହିଛନ୍ତି, ଦାସ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି ତାଙ୍କଠାରୁ ଉନ୍ନତ ହେଉଛନ୍ତି ସଖ୍ୟଭାବ, ସଖ୍ୟଭାବଠାରୁ ଉନ୍ନତ ହେଉଛନ୍ତି ବାତ୍ସଲ୍ୟ ଭାବ, ବାତ୍ସଲ୍ୟ ଭାବଠାରୁ ଉନ୍ନତ ହେଉଛନ୍ତି ମାଧୁର୍ଯ୍ୟ ଭାବ। ତେଣୁ ଇଏ ଯଥୋତ୍ତର ଶ୍ରେଷ୍ଠ ବୋଲି ସନାତନ ଗୋସ୍ୱାମୀ କହୁଛନ୍ତି। ଏହିଭଳି ଭାବରେ ସବୁ କଥା ରହିଛି। ଆମର ସମୟ ହୋଇଗଲାଣି, ବହୁତ ଆଗରୁ ସବୁ ଇଏ ହୋଇକରି ବନ୍ଦ ହୋଇଗଲାଣି। ତେଣୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।